ଦଶମ ସ୍କନ୍ଧ 33ତମ ଅଧ୍ୟାୟ ରାମାୟଣ ଶ୍ରବଣ କରୁଥିଲେ। ପରୀକ୍ଷିତ ମହାରାଜଙ୍କର ଯେଉଁ ପ୍ରଶ୍ନ ରହିଥିଲା ରାସଲୀଳା ଶ୍ରବଣ ପରେ, ପରୀକ୍ଷିତଙ୍କର ସଭାରେ ଥିବା ଯୋଗୀ ଜ୍ଞାନୀ କର୍ମୀମାନଙ୍କର ସନ୍ଦେହକୁ ବିଦୂରିତ କରିବା ପାଇଁ ଏବଂ ଆଗାମୀ କଳିଯୁଗ ଯେଉଁ ଯୁଗରେ ଲୋକମାନେ ପ୍ରାୟତଃ ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ହେବେନି, ଭଗବତ ବୁଦ୍ଧି ଭଗବାନଙ୍କର ଯେଉଁମାନେ ଭଜନ କରନ୍ତି, ଭଗବାନ ସବୁବେଳେ ଗୀତାରେ ବୁଦ୍ଧିମାନ ଶବ୍ଦ ଲଗେଇଛନ୍ତି, ବୁଦ୍ଧିମାନ ଯେଉଁମାନେ ମାନେ ଭଜନ କରନ୍ତି। ବୁଦ୍ଧିମାନ ଅର୍ଥ ନୁହେଁ ଯେ ସଂସାର ବହୁତ ବୁଦ୍ଧି, କେତେ ବଡ ବଡ ଆଡଭାନ୍ସମେଣ୍ଟ ଚାକୁଛନ୍ତି, ପ୍ରଗତି ହେଲାଣି, ଜଳରେ ଯୁଦ୍ଧ କରିପାରୁଛନ୍ତି, ବାୟୁରେ ଯୁଦ୍ଧ କରିପାରୁଛନ୍ତି, ଆଟମ୍ ବମ୍ ତିଆରି କରି ରଖିଛନ୍ତି, ପରମାଣୁ ବୋମା ଗୋଟେ କ୍ଷଣ ଭିତରେ ନଷ୍ଟ ହେଇଯିବ, କୁଆଡେ କଣ କେତେ ବୁଦ୍ଧି ଅଛି, କିନ୍ତୁ ସେ ବୁଦ୍ଧି ଭଗବାନଙ୍କର ଭଜନ ହୁଏ ନା। ଏତେ ବୁଦ୍ଧି ସମ୍ପନ୍ନ ଲୋକମାନେ କଣ ଗୋଟେ ଅସମ୍ଭବ ଜିନିଷ ବର୍ତ୍ତମାନ କେବଳ ମୃତ୍ୟୁଟାକୁ ଛାଡ଼ ଦେଇକି ଆଉ ସବୁ କିଛି କରିସାରିଲେଣି, କେବଳ ବଞ୍ଚିବାଟା, ମୃତ୍ୟୁଟା ତାକୁ ମୃତ୍ୟୁ ଗ୍ରହଣ କରିବାକୁ ପଡିବ, ବୃଦ୍ଧ ହବ, ଏତିକି ଛାଡ଼ିକି ନହେଲେ ପ୍ରାୟ ସବୁ କିଛି ସେ କରିସାରିଲେଣି। ଏଭଳିକି ବଡ ବଡ ଆମେରିକା ଯୋଉ ଇଂଲଣ୍ଡର ଲୋକମାନେ ଅଛନ୍ତି, ସେମାନଙ୍କ ଶରୀରର ଅଧା ପାର୍ଟ କେବଳ ରୋବୋଟ କାମ କରୁଛି, ମାନେ ରୋବୋଟରେ ସେମାନେ ଚଳୁଛନ୍ତି, ଅଧା ପାର୍ଟ ଖରାପ ହେଇଗଲା ପରେ ବି ସେ ବି 10-20 ବର୍ଷ ବଞ୍ଚିଯାଉଛନ୍ତି, ମାନେ କରୋଡ କରୋଡ ଟଙ୍କା ଖର୍ଚ୍ଚ କରିକି, ଅଧା ପ୍ଲାଷ୍ଟିକ, ଅଧା ମେସିନ ଆଉ ଅଧା ମଣିଷ, ଏଭଳି ବଞ୍ଚିକି ରହୁଛନ୍ତି। କିନ୍ତୁ ମୃତ୍ୟୁ ତ ଯଥେଷ୍ଟ ଧ୍ରୁବ, ଯୋଉଟା ଯେବେ ମୃତ୍ୟୁଟା ବନ୍ଦ ହେଇଯିବ, ଯେବେ ମୃତ୍ୟୁଟା ବନ୍ଦ ହେଇଯିବ, ବୃଦ୍ଧଟା ବନ୍ଦ ହେଇଯିବ, ତାପରେ ଆଉ ଭଗବାନଙ୍କୁ ମାନିବେନି, ସେଟା ତ କେବେ ହେଇ ବି ପାରିବନି। ବହୁତ ବୁଦ୍ଧିମାନ ମନୁଷ୍ୟ ବର୍ତ୍ତମାନ, କେତେ ପ୍ରକାର ବୁଦ୍ଧି, କେତେ ପ୍ରକାର ଟେକ୍ନିକ, ମାନେ ଯାହା କୁହନ୍ତି ଜଳ ସ୍ଥଳ ଆକାଶ ସବୁ ସ୍ଥାନରେ ନିଜର ବୁଦ୍ଧି ଖର୍ଚ୍ଚ କରି ପ୍ରବୀଣ ହେଇଗଲା ମନୁଷ୍ୟ, କିନ୍ତୁ ଏତେ ବୁଦ୍ଧିମାନ ମନୁଷ୍ୟ ଗୋଟେ ସରଳରେ ଭଗବାନଙ୍କୁ ସେ ଭଜନ କରିପାରିବନି। ଆଉ ଭଜନ ଭଗବାନଙ୍କୁ ଯୋଉ ଭଜନ କରିବା ପାଇଁ ଯୋଉ ବୁଦ୍ଧିଟା ଦରକାର, ସେଟା ଏ ଜଗତରେ ମିଳେ ନା, ସେ ଜଗତର ଏ ଜଗତର ବୁଦ୍ଧି ଦ୍ୱାରା ଭଗବାନଙ୍କର ଭଜନ ହୁଏ ନା। ଏ ବୁଦ୍ଧିଟା ବୁଦ୍ଧି ଏଥିରେ ଭଗବତ ପ୍ରତି ସୂକ୍ଷ୍ମ ବୁଦ୍ଧି ଆବଶ୍ୟକ। ଗୁରୁଦେବ ସବୁବେଳେ ଆମକୁ ଗୋଟେ ଜିନିଷ କୁହନ୍ତି, ଆଜିକାଲି ତ ମାନେ ସାଧୁଗୁରୁ ସେଭଳି ସାଧୁଗୁରୁ ମାନେ ଯାହା କୁହନ୍ତି ଦେଖିନାହାନ୍ତି, ମାନେ କଣ ବୁଝିପାରିବେ, ବୁଝିପାରିବେ ସେ ନାଟକ କଲୁ ଶୁଣିଛନ୍ତି ବା ଏବେ ତ ସେମାନେ ସେ ଦେଖିନାହାନ୍ତି, ପ୍ରଭୁପାଦ ଯେଉଁମାନେ ଦେଖିଛନ୍ତି ସେମାନେ ଜାଣିଛନ୍ତି, ପ୍ରଭୁପାଦ ଶିଷ୍ୟ ମାନେ ଜାଣିଛନ୍ତି ପ୍ରଭୁପାଦ କଣ, କେମିତି ତାଙ୍କର ବୁଦ୍ଧି, କେମିତି କଣ, କେମିତି ସେ ପର୍ସନାଲିଟିଜ ସେମାନେ କେବଳ ଜାଣିଛନ୍ତି, କାରଣ ସେ ଦେଖିଛନ୍ତି ସାକ୍ଷାତ, ସେଟା ଆମେ ଗୁରୁଦେବଙ୍କୁ ଦେଖିଛୁ ଆମେ ଜାଣିଛୁ କେତେ ସେ ତେଜିଆନ ପୁରୁଷ, ଆଉ କେତେ ଦୁଇ ପଦ କଥା ବେଶୀ କଥା କଥାବାର୍ତ୍ତା କରିବେନି। ଆଜିକାଲି ତ ଯିଏ ପାର ସେ ହଜାର ପ୍ରଶ୍ନ ହଜାର କଥା, ଗୁରୁଦେବ କିଛି ନାହିଁ, ଗୁରୁଦେବ ଯାହା ପ୍ରଶ୍ନ କରିବେ ସେ କେବଳ ଗୋଟିଏ ଜିନିଷ କହିବେ, ତମେ ଠିକଣା ନାମ କର, ସବୁ ଠିକଣା ଠିକଣା ନାମ କର, ତମକୁ ସବୁ ବୁଦ୍ଧି ଆସିବ। ପ୍ରଶ୍ନ ପରମାର୍ଥିକ ଯୁକ୍ତିତର୍କ କରାଯାଏ ଏହାର କିଛି ସମାଧାନ ନାହିଁ, ପରମାର୍ଥିକ ଯୁକ୍ତିତର୍କର ସମାଧାନ ନାହିଁ, ପରମାର୍ଥ ଜିନିଷଟା ଭକ୍ତି ଜିନିଷଟା ଏଭଳି, ଗୋଟିଏ ବିଷୟକୁ ନେଇ ତୁମେ ଚର୍ଚ୍ଚା କରିବ, ବିଭିନ୍ନ ଆଚାର୍ଯ୍ୟମାନଙ୍କର ମତ, ଭାଗବତର ମତ, ଗୀତାର ମତ, ଭକ୍ତିର ମତ, ଆଚାର୍ଯ୍ୟମାନଙ୍କର ମତ ଯୋଡ଼ିଲେ ବିଭିନ୍ନ ଉତ୍ତର, ଗୋଟିଏ ଉତ୍ତର ନାହିଁ ପରମାର୍ଥରେ, ଯେ ଗୋଟିଏ ଉତ୍ତର ଆସିବ ନାହିଁ, ବିଭିନ୍ନ ଆଚାର୍ଯ୍ୟମାନଙ୍କର ମତକୁ ନବ, ବିଭିନ୍ନ ଶାସ୍ତ୍ର ମତକୁ ନବ, ଦେଖିବ ଭିନ୍ନ ଭିନ୍ନ ହେଇଯିବ, ହେଇଯିବ ନିଶ୍ଚିତ, ସେତେବେଳେ କଣ କରାହବ, ସନ୍ଦେହ ତୁମର ଆସିବ ନା। ଜଣଙ୍କର ଗୋଟିଏ ଜିନିଷକୁ ମୁଁ ଗୋଟେ ସରଳର ଉଦାହରଣ ଦେଉଛି, ସବୁ ଆଚାର୍ଯ୍ୟମାନେ କର୍ମଫଳ ମାନୁଛନ୍ତି, କର୍ମଫଳ ଅଛି, ଯେ ଥମାଂ ପ୍ରବଦ୍ୟନ୍ତି ତାଙ୍କ ଦେବ ଯେ ଆମେ ଭକ୍ତିମ ଠାକୁର କର୍ମଫଳ କଥା ମାନୁଛନ୍ତି, ବିଶ୍ୱନାଥ ଠାକୁର କର୍ମଫଳ କଥା ମାନନ୍ତିନି। କର୍ମଫଳ କଣ, ଭକ୍ତ ଯେତେବେଳେ ଭଗବାନଙ୍କର ନାମ ଭଜନ ଆରମ୍ଭ କରୁଛି, କାରଣ ତାଙ୍କ ଦୃଷ୍ଟିରେ ନାମ ପ୍ରଭୁ ଏତେ ମହାନ, ସେ କହିଲେ ନାହିଁ, ଯିଏ ନାମ ଆରମ୍ଭ କରୁଛନ୍ତି ସେ ଭାଗବତର ସେ ଶ୍ଳୋକକୁ ଧରୁଛନ୍ତି, ଭଗବାନ କପିଳଦେବଙ୍କର ଶ୍ଳୋକକୁ, ମାତା ଦେବହୂତିଙ୍କର ଶ୍ଳୋକକୁ, ଅହୋ ସୁପୋଚ ଅତ ଗରିଆନମ ଯଦି ଜୁହାଗ୍ରେ ବର୍ତ୍ତତେ ନାମ ତବ୍ୟମ ତେ ପୁତପସ୍ତୁ ଜୁହୁ ଜୁ ସୁଷ୍ଣୁ ଆଜା ବ୍ରହ୍ମାନୁଚ ନାମ ଗୁଣନ୍ତି, ସେ ଶ୍ଳୋକକୁ ଧରିଛନ୍ତି, ଶହ ଶହ ଶ୍ଳୋକ ଆଣି ପ୍ରମାଣ ଦେଉଛନ୍ତି, ଭକ୍ତ ଭଗବାନଙ୍କର ନାମ କରିବା ମାତ୍ରେ ତାର କୌଣସି ଆପାପ ନାହିଁ, ତାର ସବୁ ନଷ୍ଟ ହେଇଗଲା, ସାଂସାରିକ ଯୁକ୍ତି ଉଠୁଛନ୍ତି, ତାଙ୍କର ଦୁଃଖ କାହିଁକି ଆସୁଛି ଜୀବନରେ, କର୍ମଫଳ ଭଳିଆ ଦୁଃଖ କାହିଁକି ଆସୁଛି ନା, ସେଗୁଡ଼ିକ ହେଉଛନ୍ତି ସେ ନାମ ଅପରାଧ, ସେବା ଅପରାଧ, ବୈଷ୍ଣ ଅପରାଧ। ସେ କର୍ମଫଳ ମାନୁନାହାନ୍ତି। ତୁମେ ଯଦି ଅଲଗା ଆଚାର୍ଯ୍ୟ ମତ ଧରିବ ତାହେଲେ ଏଠି ଗୋଟେ ଅଲଗା ମତ ଆଇଲେଣି। ପରମାର୍ଥରେ ପରମାର୍ଥ ଗୋଟେ ଯୁକ୍ତି ପଥ ନୁହେଁ, ସବୁବେଳେ ଏଟା ଜ୍ଞାନର ପଥ ନୁହେଁ, ଏଟା ଯୁକ୍ତି ପଥ ନୁହେଁ। ଯୁକ୍ତି କରିକି ତୁମେ କିଛି ପରମାର୍ଥରେ ସମାଧାନ କରିପାରିବ, ଆଉ ଜ୍ଞାନର ପଥ ନୁହେଁ, ତୁମେ ବୁଦ୍ଧିଆ ହେଇକି ବି ପାରିବନି। ଏଟା ହଉଛି ଅନୁଭବର ପଥ, ଏଟା ଗୋଟେ ସରଳ ଜିନିଷ, ଏଟା ଅନୁଭବର ପଥ। ମନେ ରଖ, ତୁମ ଜୀବନର ଅନୁଭବ ଯେତେପର୍ଯ୍ୟନ୍ତ ନ ଆସିଛି, ସାଧୁଙ୍କ ଉପା ନ ଆସିଛି, ଅନୁଭବ ନ ଆସିଛି, ତୁମେ ପରମାର୍ଥ ବିଷୟରେ କିଛି ଜାଣିନ। ଯାହା ଜାଣିଛୁ ସବୁ ତାଙ୍କୁ ଯାହାକୁ ଯାଏ ଥିଓରିଟିକାଲ ନଲେଜ, ଏଟା ଅନୁଭବର ପଥ। ସେ ଅନୁଭବଟାକୁ ଭଗବାନ ତୁମକୁ ଦେବେ ହୃଦୟ ଭିତରେ, ତାପରେ ତୁମର ଜ୍ଞାନ ଆସିବ। ତାହେଲେ ଏଟା ଜ୍ଞାନର ପଥ ନାହିଁ। ତୁମେ ବହୁତ କିଛି ପଢ଼ିଦେଲେ ଟୀକା ଟିପ୍ପଣୀ, ବହୁତ ଶାସ୍ତ୍ରବେତା ହେଇଗଲେ ଯେ ତୁମେ କିଛି ଜାଣିଦେବ ଭଗବାନଙ୍କୁ, ନାଇଁ ତା ବି ସମ୍ଭବ ନୁହେଁ। ଏଟା ଜ୍ଞାନର ପଥ ନୁହେଁ, ଯୁକ୍ତି ନୁହେଁ, ତର୍କ ନୁହେଁ, ବୁଦ୍ଧି ଅତ୍ୟନ୍ତ ବୁଦ୍ଧିମାନ ମାନଙ୍କର ଏ ପନ୍ଥା ବି ନୁହେଁ। ଇଏ କେବଳ ହଉଛି ଗୋଟେ ଅନୁଭବର ପଥ। ସେ ଅନୁଭବଟି କିଭଳି ଆସେ, ଏ ଯିଏ ଭଗବାନଙ୍କର ନାମ ଶୁଦ୍ଧ ଭାବରେ ନାମ କରିବେ, ଆଉ ଭଗବାନଙ୍କର ପ୍ରୀତିପୂର୍ଣ୍ଣ ସେବା, ଗୁରୁ ବୈଷ୍ଣବଙ୍କ ଅନୁଗତରେ ପ୍ରୀତିପୂର୍ଣ୍ଣ ସେବା ଆଉ ନାମ ପ୍ରଭାବରେ ଅନୁଭବଟା ଆସିବ, ସ୍ୱାନୁଭବଟା। ଆଉ ତା ଦ୍ୱିତୀୟ ଉପାୟ କିଛି ନାହିଁ, ତୁମେ ଘୋର, ବହୁତ କିଛି ଘୋର, ଘୁରି ଘୁରି ସେଇ ଲାଷ୍ଟ ପଏଣ୍ଟ ଦୁଇଟାକୁ ଆସିବ। କଣ ଦୁଇଟା ପଏଣ୍ଟ ଆସିବ? ତୁମେ ଏତେ ସେବା କର, ଏତେ ପ୍ରିଚିଂ କର, ବହୁତ ଭକ୍ତ ବନା, ବହୁତ ମନ୍ଦିର କର, ୟାର ଲକ୍ଷ୍ୟଟା ହଉଛି କଣ, ତୁମକୁ ଦୁଇଟା ଷ୍ଟେଜକୁ ଆସିବାକୁ ପଡିବ। ଗୋଟେ ଜିନିଷକୁ ଯଦି ଆମେ ପାରାଲାଲ ନ ରଖିପାରିଲେ ଆମର ଅନୁଭବଟା ଆସିପାରିବନି। ଆମର ଭଗବାନଙ୍କ ପ୍ରତି ପ୍ରୀତି ଆସିବାର ଅଛି, ପ୍ରୀତିପୂର୍ଣ୍ଣ ସେବା, ପ୍ରୀତି ଭାବନାଟା ଆସିବାର ଅଛି, ପ୍ରୀତିପୂର୍ଣ୍ଣ ସେବା ଆଉ ଭଗବାନଙ୍କର ଶୁଦ୍ଧ ନାମ। ଏଇ ଏଇ ଦୁଇଟା ଷ୍ଟେଜ ଆମେ ଏତେ କାର୍ଯ୍ୟ କରୁଛେ କେବଳ ଏଥିପାଇଁ, ଏତେ ଆମର ଯୋଉ ବିଭିନ୍ନ ପାରାଫର୍ନାଲିଆ, ବିଭିନ୍ନ ଏନଗେଜମେଣ୍ଟ ନଉଛେ କେବଳ ଏ ଦୁଇଟା ଜିନିଷ ପାଇଁ। ପ୍ରୀତିପୂର୍ଣ୍ଣ ପ୍ରଭୁଙ୍କର ସେବା ନହେଲେ, ଗୁରୁ ବୈଷ୍ଣବଙ୍କର ସେବା ପ୍ରୀତିପୂର୍ଣ୍ଣ ନହେଲେ ହବନି। ଆଉ ଦ୍ୱିତୀୟରେ ଶୁଦ୍ଧ ନାମ, ଏ ଦୁଇଟା ଜିନିଷକୁ ଆମକୁ ଫୋକସ୍ ଦେବାକୁ ପଡିବ। ଯଦି ଏଇଟା ଅନୁଭବର ଜିନିଷ, ଯୁକ୍ତି କଲେ କ'ଣ, କୌଣସି ଯୁକ୍ତିର ସମାଧାନ ନାହିଁ। ତୁମେ ହଜାର ଯୁକ୍ତି କଲେ ଆଉ କିଏ ବି ଶାସ୍ତ୍ର ହଜାର ଯୁକ୍ତି କରିବ। ଯାହାର ଯାହା ଅନୁଭବ ଅଛି ସେ ସେଇ ଅନୁଭବଟାକୁ ଦେବ। ସବୁ ସବୁ ହେଉଛି ଭକ୍ତିର ସବୁ ସମସ୍ତଙ୍କର ଆଚାର୍ଯ୍ୟମାନଙ୍କର ଅନୁଭବ ଅଲଗା ଅଲଗା, ସବୁ ଅନୁଭବ ହେଉଛି ସମାନ। ଯାହାର ଯେଉଁଥିରେ ଅନୁଭବ ପାଇଛନ୍ତି ସେ ସେ କଥାଟା କହିବେ, ଯେ ଭାଗବତର ସୁଖଦେବ ଗୋସ୍ୱାମୀଙ୍କର ଅନୁଭବ କ'ଣ ଥିଲା, ଭାଗବତର ଅନୁଭବ, ସେ କେବଳ ଭାଗବତ ଅନୁଭବ କଥା କହିଛନ୍ତି। ପରୀକ୍ଷିତଙ୍କର ଶ୍ରବଣ ଅନୁଭବ ଥିଲା, ଏଇଟା ସ୍ୱାନୁଭବର ଜିନିଷ, ଏଇଟା ଯୁକ୍ତିତର୍କର ଜିନିଷ ନୁହେଁ। ଏଇଟା କୌଣସି ଲୋକ ବୁଝି, ଭାଗବତ ବୈଷ୍ଣବ ଧର୍ମ ବା ଆମର ଯୋଉ ମହାପ୍ରଭୁଙ୍କର ଯୋଉ ପ୍ରେମ ଧର୍ମରେ, ଏଇଟା ଯୁକ୍ତିତର୍କର ଜିନିଷ, ଏଇଟା ଯୋଉ ଅନୁଭବର ଜିନିଷ। ବିଘ୍ନ କେମିତି ଭଗବାନ, ଏଇଟା ଅନୁଭବ କରିଲେ ତୁମେ ଜାଣିପାରିବ। ଯୁକ୍ତି ଦ୍ୱାରା, ଜ୍ଞାନ ଦ୍ୱାରା, ବୁଦ୍ଧି ଦ୍ୱାରା ମୁଁ ବିଚାର କରିବି କୃଷ୍ଣ ହଉଛନ୍ତି ଭଗବାନ ବୋଲି, ବିଗ୍ରହ ଭଗବାନ ବୋଲି, ନା ଏସବୁ ଅନୁଭବ ନହେଲେ ହବନି। ନାମ ଭଗବାନ କେବଳ ଶ୍ଲୋକ ପଢିଲେ ହବନି, ଏସବୁ ଅନୁଭବର ଜିନିଷ। ଯାହାର ଯେଉଁଥିରେ ଭଗବାନ ଯାହାଙ୍କୁ ଯେଉଁ ଯେଉଁ ଅଙ୍ଗର ଅନୁଭବ ଦେଇଛନ୍ତି, ସେ ସେଇ ଅଙ୍ଗଟାକୁ, ସେଇ ଅଙ୍ଗରେ ସେ ଆସକ୍ତ, ସେ ସେଇ କଥା ହିଁ କହିପାରିବେ, କାରଣ ତାଙ୍କର ସେ ବିଷୟରେ ଅନୁଭବ ଅଛି। ତୁମକୁ ସେଟା ଭଲ ନ ଲାଗିପାରେ, କାରଣ ତାଙ୍କର ସେଟା ଅନୁଭବ, ତାଙ୍କ ଅନୁଭବ କଥାଟା କହିବେ ନା, ଥିଓରିଟିକାଲ କଥା କେମିତି କହିବେ। ଯେମିତି ତା କଥା ମୁଁ କହୁଥିଲି ସୁଖଦେବଙ୍କର, ସୁଖଦେବଙ୍କର ଭାଗବତର ଅନୁଭବ, ପରୀକ୍ଷିତଙ୍କର ଶ୍ରବଣର ଅନୁଭବ, ହରିଦାସ ଠାକୁରଙ୍କର ନାମର ଅନୁଭବ, ଯାହାର ଯାହା ଯାହାର ଅନୁଭବ ଅଛନ୍ତି ନା। ଗୋସ୍ୱାମୀମାନେ ବୃନ୍ଦାବନ ରହୁଥିଲେ, ତାଙ୍କର ବୃନ୍ଦାବନର ଅନୁଭବ ଅଛି, ତାଙ୍କ ସ୍ୱାନୁଭବକୁ ସେ କହିଛି। ଯାହାର ସେବାର ଅନୁଭବ, ଯିଏ ସେବା ଦ୍ୱାରା ପ୍ରାପ୍ତ ହୋଇଛି, ସେ କ'ଣ ଟା କାହାକୁ ବଡ଼ ବୋଲି କହିବ? ତୁମେ କହିବ କାହିଁକି ସେବା ସେବା ହଉଛନ୍ତି, ଆରେ ତୁମର ସେଟା ସ୍ୱାନୁଭବ ନାହିଁ, ତୁମେ ଏଟା ଭଲ ନ ଲାଗିପାରିବ, ତୁମେ ଏଟା କରିପାରୁନ, ତାର ଅର୍ଥ ନୁହେଁ ଯେ ସେଟା ତାର ମୂଲ୍ୟ ନାହିଁ, ତୁମର ସେଥିରେ ଅନୁଭବ ନାହିଁ, ତୁମର ଅନୁଭବ ଅଲଗା କେଉଁଠୁ ଆସିପାରେ? ଯାହାର ଯେଉଁଥିରେ ଅନୁଭବ ରହିଛି ତାକୁ ଭଗବାନ ସେ ଅନୁଭବଟା ଦେଇଛନ୍ତି, ତାକୁ ସେଥିରେ ରୁଚି ଲାଗିବ, କାରଣ ସେ ସେଥିରେ ଅନୁଭବଟା ପାଇଛି ନା, ଆଉ ସେଇଟା ତାର ଜୀବନର ସମ୍ପତ୍ତି, ତାକୁ ସେଇଟାକୁ ଦୃଢ଼ ବିଶ୍ୱାସ ଆସେ। ସ୍ୱାନୁଭବ ନହେଲେ ଏଇଟା ଅନୁଭବର ପଥ, ଏଇଟା ଯୁକ୍ତିତର୍କର ପଥ ନୁହେଁ, ଜ୍ଞାନର ପଥ ନୁହେଁ, ଶୁଷ୍କ ବୈରାଗ୍ୟ ତର୍କ ଜ୍ଞାନ ଏ କୌଣସି ପନ୍ଥା ନୁହେଁ, ହେଉଛି କେବଳ ଅନୁଭବର ପଥ। ଯାହାର ଯାହା ଅନୁଭବ ରହିଛନ୍ତି, ବୈଷ୍ଣବ ସେବା କାହାର ବୈଷ୍ଣବ ସେବାର ଅନୁଭବ ରହିଛି, କାହାର ବିଗ୍ରହ ସେବାର ଅନୁଭବ ରହିଛି, ଶାସ୍ତ୍ରକୁ ଶାସ୍ତ୍ରକୁ ମିଳେଇଲେ ସବୁ କଟିଯିବ। ଅନୁଭବଟା ଆଉ ଶାସ୍ତ୍ରଟା ବେଳେବେଳେ ଡିଫରେନ୍ସ ରହିବ। କ'ଣ କୁହାଗଲା, ବିଗ୍ରହ ସେବା କେଉଁମାନେ କରିବେ, କନିଷ୍ଠମାନେ ବିଗ୍ରହ ସେବା କରିବେ। କହିଲା କନିଷ୍ଠ ମାନେ କନିଷ୍ଠ ମାନ ବିଘ୍ର ସେବା, କାରଣ ସେମାନେ ସବୁ ହୃଦୟରେ ଭଗବାନ ଅଛନ୍ତି, ଜାଣିପାରିବେନି ସେ କେବଳ। ଆଚ୍ଛା ଗୋସ୍ୱାମୀ ମାନେ କଣ କରୁଥିଲେ? ବିଘ୍ର ସେବା କରୁଥିଲେ। ତେଣୁ ଡିଭୋଟି କହିବେ ନା ଏସବୁ କନିଷ୍ଠ କାମ, ପ୍ରଚାରକୁ ଯିବି। ଆଚାର୍ଯ୍ୟ କେଉଁ କେଉଁ ଜିନିଷଟା କେତେବେଳେ କହିଛନ୍ତି ତାର ଅନୁଭବ ବି ତୁମର ନାହିଁ, କାହିଁକି କହିଛନ୍ତି? ଏଟା ଏ ସବୁ ଜିନିଷ ହଉଛି ଅନୁଭବର ଜିନିଷ, ଯାହାର ଯେଉଁ ଅଙ୍ଗରେ ଯାହା ଯେ ଯେଉଁ ଅଙ୍ଗର ଅନୁଭବ ପାଇଛନ୍ତି, କୃପା ପାଇଛନ୍ତି, ସେ ସେଇ ଅଙ୍ଗଟାକୁ ତାଙ୍କ ତାଙ୍କ ଦୃଷ୍ଟିରେ ସେଇଟା ମହାନ। କାହାର ଶ୍ରବଣ, କାହାର କୀର୍ତ୍ତନ, କାହାର ବନ୍ଦନ, କାହାର ଅର୍ଚ୍ଚନ, ତାଙ୍କୁ ସେଠି ଜିନିଷ ଭଲ ଲାଗିବ। ଏଟା ଯୁକ୍ତି ଯୁକ୍ତିର ଜିନିଷ ନୁହେଁ, ଏଟା ଅନୁଭବର ଜିନିଷ। ସେ ଅନୁଭବଟି କିଭଳି ଆସେ? ଏ ଭଗବାନଙ୍କର ନାମ ଜଣେ ଶୁଦ୍ଧ ଭାବରେ ନାମ କରିବା ପାଇଁ ଚେଷ୍ଟା କରିବ, ନାମ କୀର୍ତ୍ତନ କରିବ, ଆଉ ସରଳ ଚିତ୍ତ ରହିବ। ଏ ଯୋଉ ଭଗବାନଙ୍କର ପ୍ରୀତିପୂର୍ଣ୍ଣ ସେବା ଆଉ ଶୁଦ୍ଧ ନାମ କରିବା ପାଇଁ ତାର ଗୋଟେ ଜିନିଷଟା ଦରକାର, ତା ବ୍ୟାକଗ୍ରାଉଣ୍ଡଟା ଦରକାର। ସେଟା ହଉଛି ସିମ୍ପଲ ହାର୍ଟେଡ୍ ପର୍ସନ, ସରଳ ଚିତ୍ତ। ସେଥିପାଇଁ ସରଳତାକୁ ବୈଷ୍ଣବତା ବୋଲି କୁହାଗଲା, କାରଣ ଜଣେ ସରଳ ନହେଲେ ତାର ପ୍ରୀତି ଆସିବନି। ତୁମେ ଦେଖୁନ, ସରଳ ଲୋକକୁ ସମସ୍ତେ ଭଲ ପାଆନ୍ତି, ଆଉ ସିଏ ସମସ୍ତେ କି ସେ ସରଳ ଲୋକଟା କହିଦେବ କୁଆଡେ ଯାଇଥିଲୁ କି ହସ ପକେଇବ। ସରଳ ଲୋକଟା କହିଛି ଗାଁରେ ସବୁ ଥାନ୍ତି, ମୁଁ ଦେଖିଛି ସବୁ ସରଳ ହୁଣ୍ଡା ଲୋକ, ଏ କୁଆଡେ ଯାଇଥିଲୁ ଭାଇ, ସବୁବେଳେ ସେ ହସିବ, ଆ ଯାଇଥିଲି ଆଡ଼େ ତ ଆଉ, ମାନେ ତାର ଖାଇଲେ ହସିବ ନ ଖାଇଲେ ହସିବ ଯାହା କହିଲେ, କାରଣ ସେ ସରଳ ଲୋକ ସମସ୍ତଙ୍କୁ ଭଲ ପାଏ ଆଉ ତାକୁ ସମସ୍ତେ ଭଲ ପାଆନ୍ତି। କାହିଁକି ତା ଚିତ୍ତର ତାର ବୃତ୍ତିଟା ତାର ଆତ୍ମବୃତ୍ତିକୁ ଏ କପଟା ଦାଦି ଆବରଣ କରୁନି। ସରଳ ଲୋକକୁ ଭଗବାନ ଭଲ ପାଆନ୍ତି ଆଉ ସିଏ ଭଗବାନ ବି ଶୀଘ୍ର ଭଲ ପାଇଯିବ। ଏ ସରଳ ଲୋକର ନାମ କୀର୍ତ୍ତନ ବି ଶୁଦ୍ଧ ହବ, ପ୍ରୀତିଟା ବି ଶୀଘ୍ର ବଢ଼ିବ। ସରଳତା ଗୋଟେ ବହୁତ ବଡ଼ ସମ୍ପତ୍ତି ନା, ବହୁତ ବଡ଼ ସମ୍ପତ୍ତି, ଅମୂଲ୍ୟ ସମ୍ପତ୍ତି କହିଲେ ଅତ୍ୟୁକ୍ତି ହବନି ଭକ୍ତିରେ। ତୁମର ସମସ୍ତ ସଦ୍ଗୁଣ ଥାଇପାରେ, ଯଦି ଏ ସରଳତାଟା ନାହିଁ, ସବୁ ଗୁଣ ଗୁଡିକ ଅପେକ୍ଷା କରି ରହିବେ, ସବୁ ଗୁଣ ଅପେକ୍ଷା କରି ରହିବେ, କିଛି କାର୍ଯ୍ୟ କରିପାରିବେନି। ସମସ୍ତ ଗୁଣ ଅପେକ୍ଷା କରି ରହିବେ, କେତେବେଳେ ସେ ମହାଗୁଣ ଆସିବେ। ତୁମେ ବହୁତ ଦକ୍ଷ, ସବୁ କାମରେ ଦକ୍ଷ, ସବୁ କିଛି କରିପାରୁଛ, କିନ୍ତୁ ଗୋଟିଏ ଗୁଣକୁ ସମସ୍ତେ ଅପେକ୍ଷା କରି ରହିବେ, କାରଣ ସେଥିପାଇଁ ଭକ୍ତିନାଥ ସରସ୍ୱତୀ ଠାକୁର କହିଦେଇଗଲେ ସିମ୍ପ୍ଲିସିଟି ଇଜ୍ ବୈଷ୍ଣବିଜ୍ଞ, ସରଳତା ହିଁ ବୈଷ୍ଣବତା। କାହିଁକି ସେ କହିଦେଇଗଲେ? ସେଟା ତୁମେ ଡାଇଜେଷ୍ଟ ବି କରିପାରିବେନି। ତୁମେ କୋଟି କୋଟି ଟଙ୍କା ଅର୍ଥ, କୋଟି କୋଟି ଟଙ୍କାର ଅର୍ଥ ଆଣିପାର, ବା କୋଟି କୋଟି ଅର୍ଥ ଆଣିକି ତୁମେ ମନ୍ଦିର ତିଆରି କରିପାର, ପ୍ରଚାର କରିପାର, ସବୁ କିଛି କରିପାର, ତାର ଫଳ ରହିଛି। କିନ୍ତୁ ମନେ ରଖ, ସବୁ ଫଳ ଅପେକ୍ଷା କରିବ ଗୋଟେ ଜିନିଷ ଉପରେ, ଭକ୍ତି ପ୍ରେମ ଦେବା ପାଇଁ। କାହା ଉପରେ ଅପେକ୍ଷା କରି? ସରଳତା ଉପରେ, ସିମ୍ପ୍ଲିସିଟି ଉପରେ। କାରଣ ଗୋଟେ ବିରକ୍ତି, ତୁମେ ଦେଖୁନ ଗୋଟେ ଲୋକର ଓଲଟା ଦିଟା ଦିଟା କଥା କହିଲେ ତୁମକୁ କଣ ଲାଗୁଛି? ତୁମ ଗୋଟେ ଲୋକ ଯଦି ଗୋଟେ ସରଳ ଡୁପ୍ଲିସିୟସ୍ ନେଚର କାମ କଲା, ତୁମକୁ ବିରକ୍ତି ଲାଗୁଛି? ଆମେ ସବୁକିଛି କରିଛେ, କିନ୍ତୁ ଭଗବାନ ଆମର ବିରକ୍ତ ଅଛନ୍ତି, ବାସ ଏତିକି ବୁଝିବ। ଆମେ ସବୁକିଛି କରିଛେ, କିନ୍ତୁ ତାର ଫଳ ବି ବୃଥା ଯିବନି, କାରଣ ଭଗବାନ ପାଇଁ ଆମେ କରିଛେ, ସେଗୁଡ଼ା ସବୁ ଅପେକ୍ଷା କରି ରହିଛି। ଭଗବାନ ବିରକ୍ତି ହେଉଛି, କାରଣ ଏହାର ସରଳ ହୃଦୟ ନାହିଁ। ତେଣୁ ସମସ୍ତ ସଦ୍ଗୁଣ, ସମସ୍ତ ମହାଗୁଣ ସମସ୍ତେ ଅପେକ୍ଷା କରି ରହିବେ, କେହି ଫଳ ଦେଇପାରିବେନି ଯେପର୍ଯ୍ୟନ୍ତ ଜଣଙ୍କ ହୃଦୟର ସରଳତା ନ ଆସି। ଆଉ ଯାହା ହୃଦୟରେ ସରଳତା ଚାଲି ଆସିଲା, ତାକୁ ଅନ୍ୟ ସମସ୍ତ ଗୁଣ ସିଧା ପଳେଇ ଆସିବ ତା ପାଖ। ସେଥିପାଇଁ ସରଳତାକୁ ବୈଷ୍ଣବତା କୁହାଗଲା, ସରଳତାକୁ ବୈଷ୍ଣବ। ଆଉ ସରଳତାର ଯଦି ସୂକ୍ଷ୍ମ ସଂଜ୍ଞା କୁହାଯାଏ, ସରଳ ଲୋକ ତାର ସବୁବେଳେ ବୈଷ୍ଣବ, ଅନ୍ୟ ଯେତେ ଲକ୍ଷଣ ରହିବ, ଯେଉଁ ଅନନ୍ୟ ସରଳତ୍ଵ ତାର ସାଙ୍ଗେ ସାଙ୍ଗେ ଚାଲି ଆସିବ। ଜଣେ ସରଳ ବୋଲି କେମିତି ଜାଣିବ? ଗାଁ ଲୋକଟା ସବୁ ସରଳ ନଥାନ୍ତି, ବହୁତ ସରଳ ଲୋକ ଅଛନ୍ତି। ଏ ସରଳ ଗଲେ କଣ ହବ? ସେମାନେ ଶରଣାଗତ ନୁହନ୍ତି। ଜଣେ ସରଳ ହବା ଆଉ ଅନନ୍ୟ ଶରଣ ଯିବା, ସରଳ ଲୋକମାନଙ୍କ ପାଇଁ ସରଳର ଯଦି ଆମ ବୈଷ୍ଣବ ସଂଜ୍ଞାଟାକୁ ଅତି ସୂକ୍ଷ୍ମ ଭାବରେ ବିଚାର କରିବା, ସେ କାହିଁକି ଏତେ ସରଳ ହେଇଯାଉଛି? ତାର ଅନନ୍ୟ ଶରଣ, ନିର୍ଭରତା ବହୁତ ରହିଛି। ଅନନ୍ୟ ଶରଣ ନାହିଁ, ମୋର ପ୍ରଭୁ ଅଛନ୍ତି, ଗୁରୁ ଅଛନ୍ତି, କୃଷ୍ଣ ଅଛନ୍ତି, ସେ ମୋତେ ନିଶ୍ଚିତ ରକ୍ଷା କରେ। ଏ ଅନନ୍ୟ ଶରଣ ଭାବନାଟା ଶୀଘ୍ର ଜଣେ ସରଳ ବ୍ୟକ୍ତିରେ ଚାଲି ଆସେ, ଯେଉଁଥିପାଇଁ ସବୁ ବୈଷ୍ଣବ ଗୁଣ ଗୁଡାକ ପଳେଇ ଆସେ। ଆଉ ଯିଏ ସରଳ ନୁହେଁ, ତାର ଅନନ୍ୟ ଶରଣାଗତି ଆସିବ ନାହିଁ, କେବେ ଆସିପାରିବନି, ଏଟା ଗୋଟେ ବାଧକ ହବ। ସେ ସରଳ ନୁହେଁ ଆଉ, ତାର ଦିଟା କଥା ହଉଛି ଆଉ, ଗୋଟେ ଗାଁ ଗହଳି ଲୋକ କୁହନି, ତା ମୁହଁରେ ଗୋଟେ କଥା, ଭିତରେ ଗୋଟେ କଥା। ସେ ଗାଁ ଗହଳିରେ ସବୁ କୁହନ୍ତି, କଣ ସବୁ ମୋ ଛୁଆଟି ବେଳେ ସବୁ ଶୁଣିଛୁ, ତା ନା ନା ତା ପେଟଟା ତ ସଫା ନୁହେଁ ଆଉ, ଲୋକମାନେ ସବୁ ବୁଢ଼ୀମା ମାନେ କହିବେ, ତା ଭିତରଟା ସଫା କି, ତା ପେଟଟା ସଫା ନୁହେଁ, ମାନେ ତା ଭିତରକୁ କିଛି କଥା ବାହାରି ହୁଏନି। ଏସବୁ କଣ? ଇଏ ହଉଛି ବହୁତ, ମାନେ ସଂସାର ଲୋକ ଭଲ ପାଆନ୍ତିନି, ଭଗବାନ ବୈଷ୍ଣବ କଣ ତୁମେ ହବ? ବୈଷ୍ଣବ କେବେ ବି ହେଇପାରିବେନି, ଏଭଳି ଲୋକ କେବେ ବି ବୈଷ୍ଣବ ହେଇପାରିବେନି। ଭଗବାନଙ୍କର ଯେତେବେଳେ ପଢ଼େ କେବଳ ଯେତେବେଳେ ଚିନ୍ତା କରେ, ଏବେ ତ ବେଶୀ ପଢ଼ିପାରୁନି, ଖାଲି ମୁଁ ଚିନ୍ତା କରିକି ଜାଣେ, ଚିନ୍ତନ କରିକି ଦେଖୁଥାଏ ଯେ ବ୍ରଜବାସୀମାନେ କେତେ ସରଳ। ଆଉ ଭଗବାନ ଏଥିପାଇଁ ବହୁତ ଦୁଃଖରେ ରହିଥିଲେ ମଥୁରା ଦ୍ୱାରକାରେ, ଜୀବନ ଗୋଟେ ବହୁତ ବଡ଼ ଭୁଲ ମୁଁ କରିଛି, ସରଳ ଲୋକଟା ଠକି ଦେଇକି ପଳେଇ ଆସିଛି, କାରଣ ମୁଁ ଯଦି ଅଲଗା କାହାକୁ ଠକି ଦେଇଥାନ୍ତି କିଛି ଅସୁବିଧା ନହେଇଥାନ୍ତା, କିନ୍ତୁ ଅତି ସରଳ ଲୋକଙ୍କୁ ଠକି ଦେଇ ଆସିଛି। କାହିଁକି ଭଗବାନ ଜାଣିପାରୁଛନ୍ତି ସେ ଏତେ ସରଳ ଥିଲେ ପ୍ରତିଦିନ କହୁଥିଲେ ଆଜି କୃଷ୍ଣ ଆସିବେ, ସରଳ ଲୋକ ଏଟା ବିଶ୍ୱାସ କରିବ? ଏ କପଟ ଲୋକ କେବେ ଭଗବାନ ସୁଖରେ ନଥିଲେ, ସମସ୍ତେ ଅତ୍ୟନ୍ତ ସରଳ, ଏଟା ଗୋଟେ ଅତି ମହାଗୁଣ। ଏଇ କଥାରେ ମୁଁ ଏଠିକି ପଳେଇ ଆସିଲି। ଏ ସରଳ ଆଉ ଅନନ୍ୟ ଗତି, ଅନନ୍ୟ ଶରଣାଗତ, ଯେଉଁମାନେ ସରଳ ହେବେ ତାଙ୍କର ଅନନ୍ୟ ଶରଣାଗତ ସେ ହେଇପାରିବ, ତାଙ୍କର ପ୍ରୀତି ବଢିବ, ପ୍ରୀତିଟା ଶୀଘ୍ର ଭଗବାନଙ୍କର ଚାଲି ଆସିବ, ସେ ଭଲ ଭାବେ ସାଙ୍ଗେ ସାଙ୍ଗେ ସମସ୍ତେ। ଆଉ ଦ୍ୱିତୀୟ, ନାମ କରିବା ପାଇଁ ତାଙ୍କ ବାଧକ କିଛି ହବନି। ନାମର ସବୁଠୁ ବଡ ବାଧକ ହେଲା କଣ, ତୁମେ ସରଳ ନହେଲେ ତୁମର ଅପରାଧଟା ବଢିବ, ଜଣଙ୍କର ଦୋଷ ନଥାଇପାରେ, ତୁମେ ସରଳ ନହେଲେ ସେ ଦୋଷଟା ତୁମକୁ ଦେଖାଯିବ, ଆଉ ତୁମ ମନଟା ହଉଛି ଗୋଟେ ସସ୍ପିସିୟସ ମାଇଣ୍ଡ କୁହାଯାଏ, ସେଟା କରିଦିଅ ତ ସେ ନ କରୁ, ତୁମେ ତା ନାଁରେ ତୁମେ କହିଦେବ, ଏଟା ଗୋଟେ ଜୀବନ ଉଦ୍ବେଗ ହେଇଗଲା ନା, ତୁମେ ଭାବନି ଯେ ଅପରାଧଟା ନାହିଁ ବୋଲି, ଅପରାଧର ଗୋଟେ ବସ୍ତୁ ବହୁତ ଗମ୍ଭୀର ଭାବରେ ଅଛି, ଯେଉଁ ବିଷୟ ଉପରେ ଆମର ସନ୍ଦେହ ଆସୁଛି ଆମେ ତାକୁ ଜାଣିନେ, ସେ ବିଷୟରେ କିଛି ମୁଣ୍ଡକୁ ମାନସିକ ଅପରାଧ ବି ହେଇଯିବ ନା, ଆମେ ସେ ଭକ୍ତ ବିଷୟରେ ଜାଣିନେ କିଏ କରିଥିବ, ତାକୁ ଗୋଟେ ଅନୁମାନ କରି ତାକୁ ଅତ୍ୟନ୍ତ ଗଭୀର ଭାବରେ ଘୃଣ୍ୟ ଭାବରେ ଆମେ ଦେଖିବା, ସେଟା ସେ ଜାଣିନଥିବ ନା, କିନ୍ତୁ ଆମ ମନ ଭିତରେ ତାକୁ ଅତି ଘୃଣ୍ୟ ଦୃଷ୍ଟିରେ ଆମେ ଦେଖୁଛେ, ଭଗବାନ ଜାଣିଦେବେ ସେ ହୃଦୟ ଭିତରେ ଅଛି, ନା ଦେଖ ଇଏ ଜୀବନଟାର କିଛି ଇଏ ନାହିଁ, ତାକୁ ଏମିତି ଭାବୁଛି, ଭଗବାନ ପରମାତ୍ମା ହୃଦୟ ଭିତରେ ରହିଛନ୍ତି ନା। ଆମେ ସରଳ ନହେଲେ ଅନ୍ୟର ଯେତେ ଆମେ କ୍ଷତି ନ ହୁଏ, ସରଳ ଲୋକ କପଟୀ ଲୋକ ଅନ୍ୟର ଯଦି କ୍ଷତି ନ କରେ ନିଜର ବେଶୀ କ୍ଷତି କରିଥାଏ, ପରମାର୍ଥ କଥାରେ ତାର ଗୋଟେ ବ୍ଲକେଜ୍ ଭଳିଆ ରହିଯିବ ସବୁବେଳେ, ଆଉ ମନଟାକୁ ଅତ୍ୟନ୍ତ ସରଳ କରିବାକୁ ପଡିବ। ଆଉ ଏ ସବୁ ସରଳ ସାଧନ ପାଇଁ ଏସବୁ ରଖାହେଲା, ଏ ଯୋଉ କାହିଁକି ଫାର୍ମିଂ ଏଗୁଡ଼ା ସବୁ ରଖା ହେଇଥିଲା, ଭଗବାନ ବି ଯୋଉ ଗଛ ଲଗେଇବା, ଫୁଲ ଆଉ ଏ ଯୋଉ ଗାଈ ଚରେଇବା, ଏ ତୁମେ ସ୍ୱାଭାବିକ ସରଳ ହବ ହିଁ ହବ, କାରଣ ଏଥିରେ ସମ୍ମାନ ତୁମକୁ କେହି ଦେବେନି, ତୁମକୁ ଏଥିରେ କେହି ସମ୍ମାନ ହିଁ ଦେବାର ନାହିଁ, ଆଉ ତୁମେ ସବୁବେଳେ କାହା ସାଙ୍ଗରେ ରହିବ, ପ୍ରକୃତି ସାଙ୍ଗରେ ରହିବ, ସରଳ ଜୀବମାନଙ୍କ ସାଙ୍ଗରେ ରହିବ। ଗୋଟେ ବୃକ୍ଷକୁ ତୁମେ ଦେଖିଦିଅ, ଗୋଟେ ତୁମେ ଭକ୍ତ ତାକୁ 10 ବର୍ଷ ପରେ ତାକୁ ଭକ୍ତ ତିଆରି କରିଥିବ, 10-20 ବର୍ଷ ପରେ ସେ ସବୁଦିନ ପ୍ରଣାମ କରିଥିବ, ଗୋଟେ ଦିନ ପ୍ରଣାମ ନକଲେ ତୁମକୁ ଲାଗ ଲାଗିବ, ଏଇ ଭକ୍ତଟା କାଲି ତାକୁ ତିଆରି କରିଥିଲେ, ସିଏ ଦେଖ ଆଜି କଣ ହେଇଥିବ, ମତେ ଗୋଟେ ପ୍ରଣାମ କଲାନି, ସାଙ୍ଗେ ସାଙ୍ଗେ ତୁମ ମନରେ ଚାଲି ଆସିବ, ପ୍ରତିକ୍ରିୟା ଚାଲି ଆସିବ। ବୃକ୍ଷକୁ ତୁମେ ଦେଖିଲ, ଗୋଟେ ବୃକ୍ଷକୁ ତୁମେ ଲଗେଇଥିବ, ଗଛଟା କେତେ ସୁନ୍ଦର ହେଲାନି, ତାଙ୍କ ଠାରୁ କୌଣସି ଖରାପ ପ୍ରତିକ୍ରିୟା କେବେ ଆସିବେନି, ତୁମ ଭିତରେ ଆସିପାରେ ତାଙ୍କ ପ୍ରତି, ଏ ଗଛଟା ଫଳ ଫୁଲ ତୁମେ ଉପାଡ଼ି ଦେବେ, ସିଏ କେବେ ତୁମକୁ ଅସୁବିଧାରେ ପକେଇବେନି। ମନୁଷ୍ୟ ସମାଜ ଆଜି କାହିଁକି ତ ନଷ୍ଟ ହେଇଗଲେ, ଏଇ ପ୍ରକୃତି ସହିତ ସେ ଖେଳୁନି, ଭଗବାନ ଦେଇଛନ୍ତି ମନୁଷ୍ୟକୁ ଏଥିପାଇଁ, ସରଳତା ନ ରହିଲେ କପଟତାରେ ନିଜର ହୃଦୟଟା ନିଜ ଯାକୁ ନିଜ ଗୋଡ଼ରେ ଗୋଡ଼ କଣ କହୁ ନିଜ ନିଜ ଗୋଡ଼ରେ ନିଜ କୁରାଡ଼ ନିଜ ହାତ ନିଜ ଗୋଡ଼କୁ କୁରାଡ଼ ମାରିବା, ଯାହା ଇସେୟା ଏଇ ସରଳତା ଲୋକମାନଙ୍କର ହିଁ ସୂକ୍ଷ୍ମ ବୁଦ୍ଧି ଆସେ। ସୂକ୍ଷ୍ମ ବୁଦ୍ଧି କେମିତି ଆସନ୍ତି ନା, ଏଇଭଳି ନିଜର ଶରଣାଗତ ନିଜର ପ୍ରୀତିପୂର୍ଣ୍ଣ ଭାବରେ ଭଗବାନ ତାଙ୍କୁ ବୁଦ୍ଧି ଦିଅନ୍ତି, ଏ ସୂକ୍ଷ୍ମ ବୁଦ୍ଧିରେ ହିଁ ଶାସ୍ତ୍ର ଜଣାପଡ଼େ। ଶାସ୍ତ୍ରର କଣ ପ୍ରକଟ କଣ, ଏମିତି ଏମିତି ହେଇଯିବ ନା କଣ, ଜ୍ଞାନ ଦ୍ୱାରା ହେଇଯିବେ, ବୁଦ୍ଧି ଦ୍ୱାରା ହେଇଯିବେ, ଅଲଗା ବୁଦ୍ଧି ଦ୍ୱାରା କେବେ ହେବନି। ତାହେଲେ ଏ କୃପାରେ ଯୋଉ ସୂକ୍ଷ୍ମ ବୁଦ୍ଧିଟି ଆସିବ ସେବା ପ୍ରଭାବରେ ନାମ ପ୍ରଭାବରେ, ଯାହା ଆମର ପଡିଥିଲା ଅନୁଭବ, ଏଇଟା ଅନୁଭବର କଥା, ପରିକ୍ଷିତଙ୍କର ସେ ଅନୁଭବ ଥିଲା, ନହେଲେ ମୃତ୍ୟୁକୁ ମୃତ୍ୟୁ ଆଉ ଆଚ୍ଛା ସେ ପରୀକ୍ଷିତ କେବେ ବି ଗୋଟିଏ କଥା ମତେ କୁହ, ପରୀକ୍ଷିତ ସମ୍ପୂର୍ଣ୍ଣ ଭାଗବତ ପଢିଛ, ପରୀକ୍ଷିତ କେବେ ଚିନ୍ତା କରୁଛନ୍ତି କି ଭଗବାନ ଯଦି ମତେ ମାତୃଗର୍ଭରୁ ବ୍ରହ୍ମସାପ ରକ୍ଷା କଲେ, ଏଇଟାକୁ କାହିଁ ରକ୍ଷା କରୁନାହାନ୍ତି? ଆଚ୍ଛା ଭଗବାନଙ୍କୁ ଆହ୍ୱାନ କରିଛନ୍ତି କି, ଭଗବାନ ତ କହିନାହାନ୍ତି ପ୍ରଭୁ ଆପଣ ଆସି ମତେ ରକ୍ଷା କରନ୍ତୁ ବୋଲି, କାହିଁକି ପରୀକ୍ଷିତ ମହାରାଜ ଏଇଟା କହିଲେନି? ସେ କଥାରେ ଭଗବତ ଅନୁଭବଟା ପ୍ରାପ୍ତ ହଉଥିଲେ, ସେ କଥାରେ ଦେଖୁଥିଲେ ଭଗବାନ ଦେଖି ଅଛନ୍ତି, ଆଉ ମୋର ଆଉ ମୋ ପ୍ରଭୁ ତ ଅଛନ୍ତି, କଥା ମାଧ୍ୟମରେ ଅଛନ୍ତି, ଆଉ ପରୀକ୍ଷିତ ଶ୍ରବଣ ମାନେ କଣ, ସେ କଥାର ଅନୁଭବ କରୁଥିଲେ ପ୍ରଭୁଙ୍କର ବିଦ୍ୟମାନତା, ସେଥିପାଇଁ ସେ ଭଗବାନଙ୍କୁ ପ୍ରାପ୍ତି ହେଇଗଲେ ଯାଉ, ତାଙ୍କ ପ୍ରଭୁ ତ ଅଛନ୍ତି ଆଉ କଥାରେ, ଆଉ ସେ ଶ୍ରବଣ କରୁଥିଲେ ଦର୍ଶନ କରୁଥିଲେ, ଆଚ୍ଛା ସେ ନିଶ୍ଚିତ କହିଥାନ୍ତେ ଠିକ ଅଛି ଠିକ ଅଛି, ମୁଁ ଟିକେ ପ୍ରଭୁଙ୍କୁ ଟିକେ ପ୍ରାର୍ଥନା କରେ, ପ୍ରଭୁ ଆସନ୍ତୁ ମତେ ରକ୍ଷା କରନ୍ତୁ କି କଣ କରନ୍ତୁ, କି ଚିନ୍ତା ବି କହିଥାନ୍ତେ ବି ମତେ ମାତୃଗର୍ଭରେ ରକ୍ଷା କରିଥିଲେ ସେ କହୁଛନ୍ତି ଦ୍ରୋଣସ୍ତ ବିପ୍ଲୁଷ୍ଣ ମିଦମ୍ ମଦଙ୍ଗମ ସନ୍ତାନ ବୀଜମ ଗୁରୁ ପାଣ୍ଡବାନାମ ଯୋଗୋପ ଯୋଗୋପ ଆତ ଚକ୍ର ମାତୁଶ୍ଚ ମେଜ ଶରଣ ଗତାୟା ଦଶମ ସ୍କନ୍ଦ ଆରମ୍ଭରେ କହୁଛନ୍ତି ବହୁତ ସୁନ୍ଦର ଶ୍ଳୋକ ଇଦମ୍ ମଦଙ୍ଗମ ଚକ୍ର କଥା କହୁଛନ୍ତି ଦେହ ଏ ଆଙ୍ଗୁଠିଟା ଲଗେଇକି ନିଜ ଦେହ କହୁଛନ୍ତି ଆଜ୍ଞା ମୋର ଶରୀର ପୁରା ବିପ୍ଲୁଷ୍ଟ ମିଦମ୍ ମଦଙ୍ଗମ ଦ୍ରୋଣାସ୍ତ୍ର ବିପ୍ଲୁଷ୍ଟ ଇଦମ୍ ମଦଙ୍ଗମ ମୋର ଅଙ୍ଗଟା ଦ୍ରୋଣଙ୍କର ପୁତ୍ର ଅଶ୍ୱତ୍ଥାମାର ପରୀକ୍ଷିତ ମାନଙ୍କର ମୃତ୍ୟୁ ହେଇଯାଇଥିଲା ପରୀକ୍ଷିତ ପ୍ରମାଣ ତାର ଆଉ କେହି ପ୍ରମାଣ ନାହିଁ ଭଗବାନ ତ କହିନାହାନ୍ତି କିଛି ସଂସାର ତ କିଛି ଜାଣିନି ସଂସାର କଣ ଜାଣିଛନ୍ତି ସଂସାରର ସବୁ ଲୋକ ଜାଣିଛନ୍ତି ପରୀକ୍ଷିତଙ୍କୁ ବ୍ରହ୍ମାସ୍ତ୍ର ରକ୍ଷା କରିଥିଲେ ଏହା ଜାଣିଛନ୍ତି ନା ଆଉ ନାଇଁ ପରୀକ୍ଷିତଙ୍କର ମୃତ୍ୟୁ ନିଧନ ହେଇଥିଲା ବିପ୍ଲୁଷ୍ଟ ବିଶେଷଣ ପୃଷ୍ଟ ନାଶିତ ପରୀକ୍ଷିତ ପୁରା ନଷ୍ଟ ହେଇଗଲା ବ୍ରହ୍ମାସ୍ତ୍ର ଆଉ ସେଥିପାଇଁ ସେ କହୁଛନ୍ତି ଆଉ ଦ୍ରୋଣାସ୍ତ୍ର ବିପ୍ଲୁଷ୍ଟ ଇଦମ୍ ମଦଙ୍ଗମ ନାଶିତ ମାନ ଚକ୍ରଟା ସେ ଲେଖିଛନ୍ତି ଟିକାରେ ଏ ଶରୀର ମୋର ପୁରା ନଷ୍ଟ ହେଇଯାଇଥିଲା ଆଉ ମୁଁ କଣ ଥିଲି ନା ସନ୍ତାନ ବୀଜମ ଗୁରୁ ପାଣ୍ଡବାନ ମୁଁ ଏକମାତ୍ର ଗୁରୁ ଆଉ ପାଣ୍ଡବ ବଂଶର ଏକମାତ୍ର ସନ୍ତାନ ବୀଜ ସ୍ୱରୂପ ଥିଲି ଯୁଗ ଉପତ ଚକ୍ର ଆଉ କଣ ଶବ୍ଦ ରହିଯାଉଛି ମାତୁଶ୍ଚମେ ଯୋଉ ଶରଣ ଗତାୟା ମୋ ମା ଯେତେବେଳେ ଶରଣ ଚାଲିଗଲେ ଯିଏ ଚକ୍ର ଧରିକି ଆସିଥିଲେ ମୋତେ ରକ୍ଷା କରିବା ପାଇଁ ମୋ ଶରଣ ନଷ୍ଟ ହେଇଯାଇଥିଲା ମୋତେ କଣ ରକ୍ଷା କରିବା ପାଇଁ ନଷ୍ଟ ଗୋଟେ ଦ୍ୱିତୀୟ ଜୀବନ ପାଇଛନ୍ତି ଦ୍ୱିତୀୟ ଜୀବନ ତାଙ୍କୁ ଲାଗୁଥିଲା ଆଉ ତାଙ୍କର କଥାକୁ ଆପଣ ଏତେ କମ କରିକି କାଇଁ କହୁଛନ୍ତି ସେ ପ୍ରଥମ ଅଧ୍ୟାୟରେ ଅନୁରୋଧ କରୁଛନ୍ତି ନାଇଁ ନାଇଁ ମୋର ଇଷ୍ଟ ନା ସିଏ ପରୀକ୍ଷିତଙ୍କର କଥାରେ କୃଷ୍ଣ ଦର୍ଶନ ହଉଥିଲା ଶ୍ରବଣ ପରୀକ୍ଷିତ ମାନେ ଆଉ କଣ ଆସିଲେ ଲୋକମାନେ ବୁଢ଼ୀ ମାନେ ଆସିକି ବସିଯିବେ ଟିକେ ଭାଗବତ ଶୁଣିବାକୁ ଯିବା ଡେରି ହେଇକି ନା କଣ ଭାବିଲେ ଏଇ ଯୋଉ ଭାଗବତ କଥା ଚାଲିଛି କେତେ ଲୋକ ବସୁଛନ୍ତି ଯୋଉ ପୁରାଣ ପଢା ହଉଛି ତୁମ ଗାଁରେ ହୁଏ କି ନା ତୁମ ଗାଁରେ ତ ନାହିଁ ଭାଗବତ କିଛି ନାହିଁ ଏଇ ଗାଁଟାରେ ହୁଏ ହରିବଂଶ କେତେଜଣ ବସିଥିବେ ଆଉ ଦିଟା ଦିଟା ଦିଟାରେ ବୁଢ଼ୀ ବସିଥିବେ ଆଉ କଣ ତା ଦେହରେ ଢୋଳେଇକି ବସିଥିବେ ନା ଗଣ୍ଠୁଳରୁ ଯୋଉ କଣ କାନ କାନି ପାନ ପାନ ଖଣ୍ଡ ଖଣ୍ଡ ପକେଇକି ତା ଢୋଳେଇକି ବସିଥିବେ ନା କଣ ନା ସାଧିନ ତ ହରିବଂଶ ଶୁଣିଲି ଭାଗବତ ଶୁଣିଲି ହଁ ଶ୍ରୋତା ଆଉ ହେଲେ ସାଧିନ ସେଟା ଗୋଟେ ଜାଣିଛନ୍ତି ସାଧିନ ଶୁଣିଗଲେ ମୋର ଉଦ୍ଧାର ଆରେ ସେ ପରୀକ୍ଷିତ ଶ୍ରବଣ ପରୀକ୍ଷିତ ଶୁଣିକି ଆପଣ ଉଦ୍ଧାର ପାଇଗଲେ ପରୀକ୍ଷିତ କିଛି କରିବାକୁ ପଡ଼ିନି କଣ କରିବାକୁ ପଡ଼ କାହିଁ କରିବାକୁ ପଡ଼ିଲା ନା କଥା ମଧ୍ୟରେ କୃଷ୍ଣ ସ୍ୱୟଂ ପ୍ରକଟ ହଉଥିଲେ ତାଙ୍କର ସେଟା ସ୍ୱନୁଭବ ଥିଲା ତାଙ୍କର ସେ ଅନୁଭବ ଥିଲା ଏଟା ଅନୁଭବର ଜିନିଷ ଏଟା କହିବାର ଜିନିଷ ନାହିଁ ସେଥିପାଇଁ ଭକ୍ତି ଗୋଟେ ଜିନିଷ ବୁଝି ହବନି ଭକ୍ତି ଗୋଟେ ଜିନିଷ ଆମେ ଜଣ କହିଦଉଛେ ସିଏ ସିନା ମନ ଦ୍ୱାରା ବୁଝିଯାଉଛି ଏଟା ଗୋଟେ ବୁଝିବାର ପାଠ ନୁହେଁ ଏଟା ଅବୁଝା ପାଠ ତୁମେ କଲେ ସେଟା ପାଇବ ତ ବୁଝିଦେଲେ କଣ ହବ ନାମ କଲେ କୃଷ୍ଣ ମିଳିବେ ଜଣେ ବୁଝିଦେବ ନାମ କଲେ କେମିତି କୃଷ୍ଣ ମିଳିବ ସିନା ନାମ କରିକି ସେ ଅନୁଭବଟା ଆସିଲେ ସେ ଜାଣିବ ବୁଝିଦେଲେ କଣ ବୁଝିବୁ କି ଆମେ କେବଳ ତାର ମାଇଣ୍ଡଟାକୁ କନ୍ଭିନ୍ସ କରୁଛେ କଣ କୁହାଯାଏ ଶାସ୍ତ୍ର ଦ୍ୱାରା ତାକୁ ତା ମନଟା ଯୋଉ ବିଶ୍ୱାସ ଶକ୍ତି ତାକୁ କହିଦଉଛି ଏହା ଏହା କରାହବ କିନ୍ତୁ ତାକୁ କରିବାକୁ ପଡିବ କେବେ ନାହିଁ ଡକ୍ଟର କହିଦଉଛି ତୁମେ କ୍ୟାନ୍ସର ଔଷଧ ନେଇଯାଅ ଗ୍ୟାସ ଔଷଧ ନେଇଯାଅ ଖାଇଦେବ ଏଟା ଭଲ ହେଇଯିବ ତୁମେ ଆଗେ ଶୁଣିଲା ବେଳେ କଣ ଲାଗୁଛି ଭଲ ହେଇଯିବ ଭଲ ଲାଗୁଛି ମାଇଣ୍ଡଟା କନ୍ଭିନ୍ସ ହେଇଗଲା ହଁ ଭଲ ହେଇଯିବ ତ କିନ୍ତୁ ଔଷଧଟା ଖାଇବାକୁ ପଡିବ ଠିକ ଟାଇମରେ ଠିକ ଜିନିଷ ସେ କାମ କଲେ ଯାଇ ହବ ଏଇଟା ଅନୁଭବର ଜିନିଷ ଆଉ ଭକ୍ତି ଏତେ ବଡ ବିଶାଳ ସାଗର ତାର ଯେତିକି ଅନୁଭବ ଅଛି ଯେମିତି ପକ୍ଷୀ ଆକାଶରେ ଉଡୁଛି ତାର କେତେ ବଡ ଆକାଶ ପଡୁଛି ତାର ଯେତିକି ଶକ୍ତି ସେତିକି ଉଡୁଛି ଏଠି କେହି ପ୍ରବୀଣ ନୁହନ୍ତି ଭକ୍ତି ଏତେ ରସର ସାଗର ଯାହାର ଯେତିକି ଅନୁଭବ ଯାହାର ଯେତିକି ସମର୍ପଣ ଅଛି ଯାହାର ଯେତିକି ପ୍ରୀତି ଅଛି ଭଗବାନ ତାକୁ ସେତିକି ଜଣାଇଛନ୍ତି ଏଟା ବହୁତ ବଡ ଗମ୍ଭୀର ଜିନିଷ ଆମେ ଜଣଙ୍କୁ ବୁଝାଉଛେ କାହିଁକି ବୁଝାଉଛେ ତାକୁ ଆଣିକି ଭକ୍ତି ପଥରେ ଆମେ ତାକୁ ଆଣିକି ବା ଆମେ ସେ ଭଗବତ ବାଣୀ ଦ୍ୱାରା ଆଚାର୍ଯ୍ୟମାନଙ୍କର ବାଣୀ ଦ୍ୱାରା ନାମ ପ୍ରଭୁଙ୍କ ଦ୍ୱାରା ଆମେ ତାକୁ ଆଣିକି ଗୋଟେ ସତ୍ପଥରେ ଗୋଟେ ଦିଗ୍ଦର୍ଶନ ଦେଖେଇଦେବା ଜଣକୁ ଅନ୍ଧାରେ ଗୋଟେ ଲୋକଟା ଯାଉଛି ଭାବିଲେ ବୁଝିପାରିଲ ନାହିଁ ଅନ୍ଧାରଟା ଗୋଟେ ଲୋକ ଯାଉଛି ତାକୁ ଟର୍ଚ୍ଚ ଲାଇଟ୍ ଦେଖିବ କହ ଭାଇ ରାସ୍ତା ଏଇ ରାସ୍ତାକୁ ପଳେଇଆ ଆଉ ଏଇ ରାସ୍ତାରେ ଯା ଯିବା ରାସ୍ତାଟା କାର ଯିବାଟା କାମଟା କାର ତୁମେ କଣ ତା ପାଇଁ ଯିବ ତୁମେ ଆଣି ତମେ କଣ କରିବ ବାଟଟା ଦେଖେଇଦବ ଆଲୁଅଟା ଦେଖେଇଦବ ଏ ଦିଟା କାମ ଆମେ କରୁଛେ ଗୁରୁ ଯେ ସବୁ କରି ଶିଶୁମାନଙ୍କର ଯେମିତି ସବୁ ବୁଦ୍ଧି କଣ କି ଗୁରୁ କୃପା କରିଦେଲେ ସବୁ ଏଇଟା ନୁହେଁ ଏଇଟା ନୁହେଁ ଏଇଟା ନୁହେଁ ଗୁରୁଙ୍କର କୃପା କରିବା କାର୍ଯ୍ୟ ଶିଷ୍ୟଙ୍କର କୃପାକୁ ପ୍ରାପ୍ତ ହେବା ପାଇଁ କିଛି ସାଧନ କରିବାର କାର୍ଯ୍ୟ ରହିଛି ଏଟା କୃପାର କାର୍ଯ୍ୟ, ଗୁରୁଙ୍କର କାର୍ଯ୍ୟ କିଛି ନାହିଁ। ଗୁରୁ ବି ଜାଣନ୍ତିନି ଶିଷ୍ୟ ଉପରେ କେମିତି କେତେବେଳେ କୃପା ହବ, କାହିଁକି କୃପାର ଧର୍ମ କଣ ହେଲା? କୃପାର ଧର୍ମ ଯେମିତି ଜଳ ତଳକୁ ଯାଏ ନା, କୃପା ତାର ସେଠି ପଳେଇଯିବ ଅଟୋମେଟିକ, ତାର ଯେତେବେଳେ ଅନୁଗତ ଆସିବ, ତାର ଯେତେବେଳେ ଭାବନା ଆସିବ, ତାର ଯେତେବେଳେ ଶୁଦ୍ଧ ଅନ୍ତର ଶୁଦ୍ଧ ଆସିବ, ଗୁରୁଙ୍କ ସେଥିପାଇଁ ଗୁରୁଦେବ କୁହନ୍ତୁ ତୁ ମତେ ମାଗିବା ଦରକାର ନାହିଁ କୃପା, ଗୁରୁଦେବ କୃପା କର, ମାଗିବା କି ଦରକାର ନାହିଁ, କୃପା କଣ କରିବା ଦରକାର? ତୁମେ ଯାହା ଯାହା କୁହାଯାଉ ତୁମେ ସେଟା କରନିଅ, କୃପା ତମକୁ ଦେଖି ପଳେଇଯିବ, ତ ତା ଧର୍ମ ସେୟା। କାହାକୁ ମାଗିଲେ କୃପା ଦିଅନ୍ତି ବୋଲି କୃପା ମିଳେ ନା, କୃପାଟା କରିକି ଶିଷ୍ୟ କିଛି କାର୍ଯ୍ୟ କରିବାକୁ ପଡିବ, ସାଧନ କରିବାକୁ ପଡିବ। ଗୁରୁ କୃପା ହିଁ କେବଳ ଯେ ଆମେ ଗୋଟେ ମାୟାବାଦୀ ନୁହେଁ ଯେ ଖାଲି ଗୁରୁ କୃପା କରିଦେବା ଆମେ ଆମର ବସିକି, ଯେ ଗୁରୁ କୃପା କରିବାର ଥାନ୍ତା ତା ନାରଦ ମୁଁ ଧ୍ରୁବ ମହାରାଜ ପଠେଇଲେ କାହିଁକି ମଧୁବନକୁ ଯା ବୋଲି, ତାକୁ କଣ ଭଗବାନ ଦର୍ଶନ କରେଇ ଦେଇନଥାନ୍ତେ? କୃପା ସେ ପଣ୍ଡିତ ଲେଖିଛନ୍ତି, ଶିଷ୍ୟ ଗୁରୁ ଚାହିଁଲେ ଶିଷ୍ୟକୁ କୃଷ୍ଣ ଦେଇପାରିବେ, କିନ୍ତୁ ସେ କହିବେ ନା ଏ ସାଧନ କରିକି ପ୍ରାପ୍ତ ହଉ। ଏ ସାଧନ କରିକି ପ୍ରାପ୍ତ ହବାର ଯୋଉ ରସ ରହିଛି, ଯୋଉ ବ୍ୟାକୁଳତା ରହିଛି, ଯେମିତି ଯା ବାପାର ବାବୁଲି ସେ ତା ଛୋଟରୁ ବିଜନେସ କରିକି ଟଙ୍କା ଦେଇଦେଲା, ପୁଅ କଣ ବୁଝୁଛନ୍ତି ତା ମୂଲ୍ୟ ହେଲେ ବୁଝୁଛନ୍ତି କିଛି ନାହିଁ, ହେ କିଛି ନାହିଁ ଉଡେଇ ଦବ ଖାଇକି ଉଡେଇ ଦେବେ। ତୁମେ 10 ଟଙ୍କା ଦେଲେ କହିବ 10 ଟଙ୍କା ଚାଲିଗଲା ଆମର, କାହିଁକି ତୁମେ ଖଟିଛ? ତ ସେ ଖଟିନାହାନ୍ତି ଯେ ମୂଲ୍ୟଟା କଣ ବୁଝିବେ, ଅପରାଧ କରିବେ ଶିଷ୍ୟ। ସେଥିପାଇଁ ଗୁରୁ କେବେ ସାଧନ ବିନା କାହାକୁ କୃପା କରିବେନି, ତୁମେ ସାଧନ କର, ତୁମେ ଫଳଟା ତୁମେ ନିଅ। ଆଉ ସାଧନ କରିବା ପାଇଁ ଯାହା ତୁମର ଦରକାର ଯୋଉ ଶକ୍ତି, ସେଟା ତୁମେ ଆଦେଶରୁ ଗୁରୁଙ୍କର ଆଦେଶ ପାଳନ କଲେ ତୁମେ ପ୍ରାପ୍ତ ହ। ସାଧନ ଗୁରୁ ଏମିତି ନୁହନ୍ତି ଯେ ଖାଲି ଗୁରୁ ତୁମକୁ ଖାଲି ସାଙ୍ଗେ ସାଙ୍ଗେ ମନ୍ତ୍ର ଦେଇଦେଲେ ତୁମେ ତୁମର କୃପା ହେଇଗଲା, ବାସ୍ତବ ତୁମର ଭବନ ପାଇଛ, ନାଇଁ ନାଇଁ ନାଇଁ, ତୁମର କିଛି ଡ୍ୟୁଟି ଅଛି, ତୁମର ଡ୍ୟୁଟିଟାକୁ ତୁମେ ନିଭେଇବାକୁ ପଡିବ, କୃପାକୁ ଆକର୍ଷଣ କରିବାକୁ ପଡେ, କୃପାକୁ ଆକର୍ଷଣ କରିବାକୁ ପଡିବ। କୃପା ଆକର୍ଷଣ କରିବା ପାଇଁ ହିଁ ଏସବୁ ପଥର ଅଛି, ଏ ସୂକ୍ଷ୍ମ ବୁଦ୍ଧି ଏଇ ଜିନିଷ। ପ୍ରକୃତ ମହାରାଜ ସୁଖଦେବଙ୍କର କୃପା ଆକର୍ଷଣ କରିଦେଲେ, ନହେଲେ ସୁଖଦେବ ଅଟକି ରହିବା ଲୋକ ନୁହନ୍ତି, ସେ ଭାଗବତ କଥା ପାଇଁ ଅଟକି ରହିଯିବେ। ସେ ସ୍ୱର୍ଣ୍ଣକାନ୍ତ ଋଷିମାନେ ପଚାରିଲେ ନା ଯେ କେବେ ବି କେବଳ ଗୋଧନ ମାତ୍ର ଗୃହସ୍ଥ ଲୋକଙ୍କର ଗୃହରେ ରୁହନ୍ତି, ଦଣ୍ଡାୟମାନ ହୁଅନ୍ତି, ସେ କେମିତି 7 ଦିନ ରହିଗଲେ ଗୋଟେ ଜାଗାରେ? ଏଇଟା ତାଙ୍କର ଗୋଟେ ପ୍ରଶ୍ନ ରହିଲା, ଏଇଟା ଗୋଟେ ପ୍ରଶ୍ନ ରହିଲା। ଦେଖ ସ୍ୱର୍ଣ୍ଣଙ୍କ ପ୍ରଶ୍ନ ଭିତରେ ଗୋଟେ ପ୍ରଶ୍ନ ରହିଛି ଯେ କେବଳ ଗୋଦୁହନ ସମୟ ଗାଈଟା ଦୁହାଁ ଯିବ, କ୍ଷୀର ଯେତିକି ଧରିକି ସେ ତାର ପିଦି ପଳେଇବେ କିଏ ସୁଖଦେବ, ସେତିକି ସମୟ ଯିଏ ରହିବା ଲୋକ, 7 ଦିନ କେମିତି ଗୋଟେ ରହିଲେ? କାହା ପାଖରେ ରହିଲେ? ପୁଣି ରାଜର୍ଷି ପରୀକ୍ଷିତ ପାଖରେ, ବ୍ରହ୍ମବିଶାପ ପାଇଥିବା ଲୋକ ପାଖରେ କେମିତି ରହିଗଲେ? କିଏ ବାନ୍ଧିକି ରଖିଦେଲା? ପରୀକ୍ଷିତ ବାନ୍ଧିକି ରଖିଦେଲେ। ପରୀକ୍ଷିତଙ୍କର ଯୋଉ ସୁନ୍ଦର ସ୍ୱଭାବ, ପରୀକ୍ଷିତଙ୍କର ଯୋଉ ଅନ୍ତର ଯୋଉ ବ୍ୟାକୁଳତା, ପରୀକ୍ଷିତ ବିନମ୍ର ଭାବରେ ଯୋଉ ପ୍ରଶ୍ନ କରୁଥିଲେ ସେ ବାନ୍ଧି ହେଇଗଲେ, ତାଙ୍କର ଗୁଣ ଦ୍ୱାରା ସେ ଆକର୍ଷିତ କରିଦେଲେ ବାଧ୍ୟ। ସେଥିପାଇଁ ଯେତେବେଳେ ଭାଗବତ ଦେଖ ସେ ବଢିଆ ବଢିଆ ଚାଲୁଛନ୍ତି ନା, ଆଉ କିଏ ପରୀକ୍ଷିତ ପ୍ରଶ୍ନ ପଚାରି ପଚାରି ଚାଲୁଛନ୍ତି ଆଉ? ଏଇଟା ମୋତେ ବିସ୍ତାର ଭାବରେ କୁହନ୍ତୁ, ମୋତେ ବିସ୍ତାର, ଆପଣଙ୍କ ବିନା କେହି କହିପାରିବେନି, ସବୁବେଳେ ଦେଖ ଭାଗବତରେ ଗୋଟେ ଅଛନ୍ତି, ତଦ ବିନା ଆପଣଙ୍କ ବିନା ଅନ୍ୟ କେହି ମୋର ସନ୍ଦେହ ଦୂର କରିପାରିବେନି। ଆମର କଣ କହିବା, ମୋର ଏଇଠି ମୁଁ ବୁଝିପାରିଲିନି, ନା ତାକୁ ପଚାରିବି, ମୋ ମନ ବୁଝୁନି, କିନ୍ତୁ ତୋ ମନଟା କଣଟା କି, ତୋ ମନ କଣ ରସଗୋଲା ଖାଇଛି କି ଗୁଲୁଗୁଲା ଖାଇଛି, ତୋର ମନ ମୋ ମନ ବୁଝୁନି, ମୁଁ ଏଇଟା ବୁଝିପାରୁନି, ଏଇଟା କଣ, ଏଇଟା କଣ, ଇଏ କଣ ଭାଗବତ ସିଦ୍ଧାନ୍ତ ବୁଝିପାରିବି? ଏ ତୁ ବୁଝେଇଲେ ତ ବୁଝିପାରିବନି, ତୁମେ ସେମିତି ସେବା ଭଜନ କର, ତୁମ କତିକି ତୁମକୁ କହିଲେ ଏଇଟା ବୁଝିବାର ପାଠ ନୁହେଁ, ତୁମେ ଯେଟା ବୁଝିଛ ସେତିକି ସେତିକି ସେ ଭାଗବତ ନୁହନ୍ତି। ଆମେ ଗୁରୁଙ୍କୁ ଯେତିକି ବୁଝିଛେ ଗୁରୁ ସେତିକି ନୁହନ୍ତି, ଆମେ ଭଗବାନଙ୍କୁ ଯେତିକି ବୁଝିଛେ ଜାଣିଛେ ଭଗବାନ ସେତିକି ନୁହନ୍ତି। ଆମ ବୁଦ୍ଧି ଯେତିକି ଆମେ ସେତିକି ନାମ ପ୍ରଭୁ ଜାଣିଛେ, ଆମ ବୁଦ୍ଧି ଯେତିକି ଆମେ ସେତିକି ସେବା କରୁଛେ ସେବା ସେତିକି ନୁହନ୍ତି, ଆମ ବୁଦ୍ଧି ଯେତିକି ଆମେ ଗୁରୁଙ୍କୁ ସେତିକି ଜାଣିଛେ, ଆମ ବୁଦ୍ଧି ଯେତିକି ଆମେ ଭାଗବତଙ୍କୁ ଜାଣିଛୁ, ଆମେ ଭାବୁଛେ କଣ ମୁଁ ସବୁ, ନାଇଁ 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 ନାଇଁ, ସେ ଅନନ୍ତ, ଆମ ବୁଦ୍ଧି ହିସାବରେ ଆମେ କାମ କରୁଛୁ, କିନ୍ତୁ ଆମ ମନ ମନ ଭାରି ଖୁସି ମୁଁ ସବୁ ଜାଣିଛି, ଆରେ ତୁମେ କିଛି ଆମେ କିଛି ଜାଣିନେ, ଆମ ବୁଦ୍ଧି ଯେତିକି ଆମେ ସେତିକି ଜାଣିଛେ, ଏ ସବୁ ସୂକ୍ଷ୍ମ ରହସ୍ୟ ଜିନିଷ ନା, ବୁଝିବ କଣ, ଏଟା ଅନୁଭବର ପଥ। ତୁମେ ନିଜେ ସେବା କର, ନିଜେ ସମର୍ପଣ ହେଇଯାଅ, ନାମ କର, ତୁମ କତିକି ସେତିକି ଅନୁଭବ ଆସିବ, ନହେଲେ ସୂକ୍ଷ୍ମ ବୁଦ୍ଧି ନ ଆସିଲେ ହେବ। ପରୀକ୍ଷିତଙ୍କର ଏଇ ଯୋଉ ଏଇ ପଢିଛନ୍ତି ପରୀକ୍ଷିତ ମହାରାଜ ଯୋଉ ଅଟକେଇକି ରଖିଦେଲେ 7 ଦିନ, ଦେଖ କେତେବେଳେ କେତେ କନ୍ଭିନ୍ସ କଥାଗୁଡା ତାଙ୍କ ସବୁ କହୁଛନ୍ତି, ଆପଣଙ୍କ ବିନା ମୋ ସନ୍ଦେହ କେହି ଦୂର କରିପାରିବେନି, ଆପଣ ଏ ସନ୍ଦେହକୁ କେହି ଦୂର କରିପାରିବେନି କହୁଛନ୍ତି ବାରମ୍ବାର। କେତେ ମନ ଋଷିମାନେ ଥିଲେ, କାଳେ ପରୀକ୍ଷିତ କହିଦେବେ, ଏସୁକୁ କହିଦେବେ ତୁମେ ମୋତେ ଛାଡ଼ିକି ନାରଦ ଆଦି ଅନ୍ୟ କାହାକୁ ପ୍ରଶ୍ନ କର। ଏଇ ଚକ୍ରଦେବୀ ପ୍ରଶ୍ନ ଉଠିଛନ୍ତି ମଝିରେ, ଏମିତି ସପ୍ତ ସ୍କନ୍ଦରେ କି ନାହିଁ, କେଉଁ ସ୍କନ୍ଦର ଚରିତ୍ରରେ କହିଛନ୍ତି ମୋ ଛାଡ଼ି ମୋତେ ଛାଡ଼ିକି ତୁମେ କାହାକୁ ଏଇ ଜିନିଷ ପ୍ରଶ୍ନ କର, କହିଲେ ନାଇଁ ନାଇଁ କେହି ବି ବିଦୃତ କରିପାରିବେନି, ଆପଣଙ୍କ ବିନା ମୋ ସନ୍ଦେହକୁ କେହି ଦୂର କରିପାରିବେନି। ତାହେଲେ ପରୀକ୍ଷିତଙ୍କ ସମ୍ମୁଖରେ, ପରୀକ୍ଷିତଙ୍କ ଦୃଷ୍ଟିରେ ସଂସାର ସବୁଠୁ ବଡ଼ ସାଧୁ କିଏ ଥିଲେ? ସେଥିପାଇଁ ସୁକୁଦ ଅଟକିଥିଲେ। ତୁମ ଦୃଷ୍ଟିରେ ବଡ଼ ସାଧୁ କିଏ? ସେ କେହି ନାହାନ୍ତି, କାହାକୁ ତୁମେ ବଡ଼ କରିପାରିବେନି ମନ ଭିତରେ। ଆଜି ଆଉ ଆଉ ଗୋଟେ ଶୁଣିଦେଲ ତାକୁ ବଡ଼, ତାପରେ ଶୁଣିଦେଲ ତାଠୁ ବଡ଼, ପରୀକ୍ଷିତ ନାହିଁ 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 ପରୀକ୍ଷିତ ସୁଖଦେବ ହିଁ ବଡ, ତାଙ୍କଠୁ ସଂସାର କେହି ବଡ଼ ସାଧୁ ନାହାନ୍ତି। ସେଠି ନାରଦ ବସିଥିଲେ, ନାରଦଙ୍କ ଆଖରେ କହୁଛନ୍ତି ଆପଣଙ୍କ ବିନା ଇଏ ବଡ଼ ବଡ଼ ରହସ୍ୟ ସବୁ ଭାଗବତର ତୋଦାନ୍ୟାୟୀ, ଅନ୍ୟ ସଂଶୟ କେଉଁଠି ଅଛି? ଆଲୋଚନା ବର୍ଷ ଦୁଇ ବର୍ଷର ଭାଗବତ ଛାଡ଼ିଦେଲେଣି ଆଉ କଥା ହବନି। ଏତତ୍ ସଂଶୟ, ମୋ ସଂଶୟକୁ ଆପଣ ନିବାରଣ କରନ୍ତୁ। ତୋଦାନ୍ୟାୟୀ ବାରମ୍ବାର ଲଗେଇଛନ୍ତି, ବହୁତ କେସ୍ରେ ଲଗେଇଛନ୍ତି, ଆପଣଙ୍କ ବିନା କେହି ବି। ଆଉ ସେଇଠି ଶୁଣୁଛନ୍ତି କିଏ? ଭାଗବତ ରଚୟିତା ବ୍ୟାସଦେବ। ସେଇଠି ବସିଛନ୍ତି କିଏ? ନାରଦ। ତାଙ୍କ ସମ୍ମୁଖରେ କହୁଛନ୍ତି ଆପଣଙ୍କ ବିନା କେହି ଦୂର କରିପାରିବେନି, ତାଙ୍କର ତାଙ୍କ ଦୃଷ୍ଟିରେ କିଏ ବଡ଼? ସବୁଠୁ ବଡ଼ ଥିଲେ। ଏଇଟା ଏଇଟା ଅନୁଭବ କଥା ଆଉ, ସେ ଅନୁଭବ କରିକି କହୁଛନ୍ତି କଣ ଭାବ ଭାବ ସେ ଚିନ୍ତା କରିଥାନ୍ତି। ହଉ ସୁଖଦେବ ଯେତିକି ସୁଖଦେବ ଯେତିକି କହିଲେ କହିଲେ, ତାପରେ ମୁଁ ବ୍ୟାସଙ୍କୁ ପଚାରିବିନି ଲାଷ୍ଟ ଦିନରେ। ଆମର ଏସବୁ ବୁଦ୍ଧିଆ, ଆମର ଯୋଉ ଆଜିକାଲି ବୁଦ୍ଧିଆ ସବୁ ଏଇଭଳିଆ କରିଥାନ୍ତେ ନା, ତୁମେ ସବୁ ତୁମେ ଯଦି ପରୀକ୍ଷିତ କଣ କରିଥାନ୍ତ? ସାତ ଦିନ କଟିଯାଉ, ଲାଷ୍ଟ ଯୋଉ ଦୁଇ ଘଣ୍ଟା ରହିବ ଯାହା ନ ବୁଝିପାରିଲି, ନାରଦଙ୍କୁ ପଚାରିଦେବି ନହେଲେ ବ୍ୟାସଙ୍କୁ ପଚାରିଦେବିନି। ନାଇଁ ଏଇଥିପାଇଁ ସୁଖଦେବ ଭଳି ସାଧୁ ଅଟକି ରହିଗଲେ। ଦୃଷ୍ଟି ଭଗବ ଦେବେ ପରାଭକ୍ତି ଯଥା ଦେବେ ତଥା ଗୁରୁ, ଇଏ ହଉଛି ମିନିମମ ଷ୍ଟାଣ୍ଡାର୍ଡ ଭକ୍ତିରେ ପଶିବା ପାଇଁ। ଏଇଟା ଷ୍ଟାଣ୍ଡାର୍ଡ ମନେ ରଖ, ଭକ୍ତିରେ କେତେ ସୂକ୍ଷ୍ମ ଜିନିଷ ଅଛି, ଏଇଟା ଚରମ ସିଦ୍ଧାନ୍ତ ନୁହେଁ। ଭକ୍ତିରେ ଚରମ ସିଦ୍ଧାନ୍ତ, ଏଇଟା ଭକ୍ତିରେ ପ୍ରବେଶ କରିବାର ପଥ। କୋଉଟା? ଯସ୍ୟ ଦେବେ ପରାଭକ୍ତି, ପରାଭକ୍ତି ପରାଭକ୍ତି ସାଧାରଣ ଭକ୍ତି ନୁହେଁ, ଯସ୍ୟ ଦେବେ ଭଗବାନଙ୍କ ଠାରେ ପରାଭକ୍ତି, ଅମାୟିକ ନିଷ୍କପଟ ଭକ୍ତି, ଶୁଦ୍ଧ ଭକ୍ତି, ଯଥା ଦେବେ ତଥା ଗୁରୁ। ଇଏ ହଉଛି ପଶିବାର ରାସ୍ତାଟା, ପୁଣି ପଶିଗଲ ମନ୍ଦିର ଭିତରେ, ଭକ୍ତି ମନ୍ଦିର ଭିତରେ। ପ୍ରଭୁଙ୍କର ସେବା ପ୍ରାପ୍ତି ହବାକୁ ହେଲେ, ଭଗବାନଙ୍କ ପ୍ରେମ ପ୍ରାପ୍ତି ହେଲେ କଣ କରିବାକୁ ପଡିବ? ସେଠି ଆଉ ଗୁରୁତତ୍ଵ ରହିବନି, ସେଠି ଗୁରୁ ଗୁରୁଙ୍କୁ ଖୋଜି ପାରିବନି, କେମିତି ଖୋଜିବ? ସେଠି ନିକୁଞ୍ଜ ଜୀବନ ରତି କେଇଲି ସିଦ୍ଧି, ଯେମିତି କହିଲେ ନା ଭଗବାନଙ୍କର ପାର୍ଶ୍ଵଦ ଭଗବତର ଦଶ ଏକାଦଶ ସ୍କନ୍ଦର ସିଦ୍ଧାନ୍ତ ସେ କହିଲେନି, ମୋତେ ଭକ୍ତ ପୂଜା ଅଭ୍ୟାଧିକୁ ସର୍ବଭୂତେଷୁ ମନମତି, ମୋ ଭକ୍ତର ପୂଜା ମୋ ଠାରୁ ବଡ। ତାର କେଉଁ ଦୃଷ୍ଟି ଆଇଲା? ଭଗବାନଙ୍କ ଠାରୁ ଆମେ ଭଗବାନ ଠାରୁ ସେ ବଡ, କିଏ ଦେଖିପାରିବ? ସହିଲେ ତ ଭଗବାନ ପାଇପାରିବନି ଆଉ କଣ? ସେତିକି ପାଅ ତୁମେ ସାଧନ କରିକି, ତୁମେ ସାଧନ କରି ସେତିକି ପାଅ। ଆଉ ସେଟା ତ ମନର କହିଦେଲେ ପଡ଼ିକି ଆମେ ଜାଣିଛୁ ଭଗବାନ ଠାରୁ ଭକ୍ତ ହଉଛି ବଡ, ଭକ୍ତ ହଉଛି। ଆମେ ଏଟା କହୁନେ କି ପ୍ରବଚନ କହୁନେ, ଭକ୍ତ ହଉଛି ବଡ ଭଗବାନ ଠାରୁ କହିଦଉଛେ। ଆମେ ହୃଦୟରେ କହିଦେବା, କହିପାରିବା ଆମେ ପ୍ରଭୁପାଦ ଭଗବାନ ଠାରୁ ବଡ ବୋଲି? ଅନୁଭବ ଆସୁଛି? କେବେ ନାଇଁ ଆସିବ। ହଁ ବଡ, ଭଗବାନଙ୍କ ଠାରୁ ସେ ବଡ, ସେ ଅନୁଭବ, ସେଟା ଅନୁଭବର ପଥ। ସେ ଅନୁଭବ ଯେତେବେଳେ ଗୁରୁ କୃପା କର ଜାଣିପାରିବେ, ଭଗବାନ କୃପା କର ଜାଣିପାରିବେ, ଏଟା ଅନୁଭବର ଜିନିଷ। ମାୟାବାଦୀ ନୁହେଁ ଆମେ, ମାୟାବାଦୀ ନୁହେଁ ଯେମିତି କହନ୍ତି କଣ ଭଗବାନ ସେ ସାଇ ଭଗବାନ, ସେ ଇଏ ଭଗବାନ, ସିଏ ଭଗବାନ, ଗୁରୁଙ୍କୁ ସେମାନେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ କହିକି ତାଙ୍କର ଇଏ କରିବେ ଭଗବାନଙ୍କୁ, ଗୁରୁଙ୍କୁ ମୟୂର ପୋଷି ଦେବେ ନା, ସେଟା ତ ମାୟାବାଦ। କିନ୍ତୁ ଭଗବାନଙ୍କର ଉକ୍ତିରେ ଭଗବାନ ଯାହା କହୁଛନ୍ତି, ତାଙ୍କ ଭକ୍ତ ତାଙ୍କଠାରୁ ବଡ, ଆମର କଣ ଦୃଷ୍ଟି ଆଇଲେଣି? ସେଇ ଯେଉଁ ଦିନ ସେଇ ସେଇ ଅନୁଭବଟା ପାଇବ ସେଇଦିନ ଭଗବାନଙ୍କ ମୁଖ ଦେଖିବ, ତା ପୂର୍ବରୁ ଭଗବାନ ମୁଖ ଦେଖିପାରିବେନି। ଭକ୍ତି ମନ୍ଦିରରେ ଥିବ, ଭକ୍ତି ତୁମେ କରୁଛ, କିଛି ଅସୁବିଧା ନାହିଁ, କିନ୍ତୁ ପ୍ରଭୁଙ୍କ ମୁଖ ତୁମେ କେବେ ଦେଖିପାରିବେନି, ତାଙ୍କ ପାଖକୁ କେହି ସେମିତି ଯାଇପାରିବେନି। କେହି ଯାଇପାରିବେ, କାରଣ ଏ ତତ୍ତ୍ୱ ତ ଆଉ କିଏ ବଡ଼, ରାଧାରାଣୀ ନା ମାଧବ? କେହି ବି ରାଧାରାଣୀ ବଡ ବୋଲି କହିବେନି, ସେ ଖାଲି ତତ୍ତ୍ୱରେ କହିଦେବେ ବୃନ୍ଦାବନ ରହିଲେ ରାଧେ ବଡ, ସେ ଗୋଟେ ଅଭିମାନରେ ଯିବ କୁହେ ନା, ଆଉ ଯିବ ଅଭିମାନରେ ଗୋଟେ କୁହେ ମୁଁ ଏଠି ରହୁଛି, ସେ ରାଧା ବୃନ୍ଦାବନ ଲୋକ ରାଧାରାଣୀ ବଡ, ଜଗନ୍ନାଥ ପୁରୀ ପଳାଇଲେ ଜଗନ୍ନାଥ ବଡ, ଏ ତାର ଅନୁଭବଟା କଣ ତା ରହିଛି, ରାଧାରାଣୀ ବଡ କୃଷ୍ଣଙ୍କଠାରୁ ବି ବଡ, ସେ ତ ନିଜ ଉକ୍ତି ଚୈତନ୍ୟରେ ଶହ ଶହ ଉକ୍ତି ରଖିଛନ୍ତି, ତୁମା ବିନା ଆମର କାହା ରାସ, ତୋହ ଲାଗି ମୋର ବରଜ ବାସ, ବୃନ୍ଦାବନ କାହିଁକି ଆସି, କାହିଁ ବୃନ୍ଦାବନ ରହୁଛି ତୋ ପାଇଁ ରାଧାରାଣୀ, ରାଧି ତୁମ ପାଇଁ ମୁଁ ବୃନ୍ଦାବନ ରହୁଛି, ଏ ରାସ ମୁଁ କାହିଁ କରୁଛି ତୁମ ପାଇଁ ମୋର ରାସ, ଆମେ ରାଧାକୃଷ୍ଣ ପୂଜା କରିକି ଆମେ କୃଷ୍ଣଙ୍କୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ରାଧାସ୍ତୁ ଭଗବାନ ସ୍ୱୟଂ କହିପାରିବା, ଆମେ ଶାସ୍ତ୍ର ନାୟକ କହିପାରିବାନି, କିନ୍ତୁ ଆମ ଭାବଟା ସେମିତି ରହିବ, ଭଗବାନ ଯିଏ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ସେ କାହାର ଅଧୀନ, ରାଧାରାଣୀ, ସେତେବେଳେ ତୁମର କୃଷ୍ଣ ଦର୍ଶନ ହବ, ସେତେବେଳେ କୃଷ୍ଣ ଦର୍ଶନ ହବ, ଆଉ ତାଙ୍କର ପରିକର ରାଧାରାଣୀଙ୍କର ଯେଉଁମାନେ ପରିକର ଗୁରୁବର୍ଗ ଆଚାର୍ଯ୍ୟବର୍ଗ, ଆଚାର୍ଯ୍ୟବର୍ଗ ତୁମେ ତାହେଲେ ଭଗବତୀୟ ଦୃଷ୍ଟି ତାକୁ କୁହାଯାଏ, ଏଟା ହଉଛି ୱାଡିଂ, ଆମ ବୈଷ୍ଣବ ୱାଡିଂ, ଭଗବତ ନୁହେଁ, ଭଗବାନ ବୋଲି ଆମେ ଦେଖିବାନି, କଣ ଦେଖିବା ଭଗବତୀୟ ଦୃଷ୍ଟି, ଯୋଉଟାକି କୁହାଲାଣି ସାକ୍ଷାତ ହରି, ଏସବୁ ଜିନିଷଟା ନା ଏଇଟା ସେଣ୍ଟିମେଣ୍ଟ ନୁହେଁ, ସାକ୍ଷାତ ହରି, ସାକ୍ଷାତ ହରି କେମିତି, ଗୁରୁ ସାକ୍ଷାତ ହରି, ଏଇଟା ଭଗବତୀୟ ଦୃଷ୍ଟି, ଏଇଟା ଏଇ ତ ଅନୁଭବରେ ହବ ନା, ହୋଇପାରିବେନି, ସାକ୍ଷାତ ହରି କେମିତି ଦେଖିବ, ତୁମର ବୁଦ୍ଧି ଯାହାକୁ ମାପି ପାରୁଛି, ତୁମର ମନ ଯେଉଁଥିରେ ଦୋଷ ଦେଖିପାରୁଛି, ଯାହାର ଗୁଣକୁ ତୁମେ କଳନା କରିପାରୁଛ, ତୁମର ଭଗବତୀ ଦୃଷ୍ଟି କେମିତି ଆସି ଆସିପାରିବନି, କିନ୍ତୁ ପରୀକ୍ଷିତଙ୍କର କାହିଁକି ଭାଗବତ ପ୍ରକଟ ହେଇଥିଲେ, ପରୀକ୍ଷିତଙ୍କ ପାଖରେ କାହିଁକି ଭାଗବତ ପ୍ରକଟ ହେଇଥିଲେ, ତାଙ୍କ ଆଗରେ ସିଏ ଭକ୍ତ ଭାଗବତଙ୍କୁ ଚିହ୍ନିଦେଲେ, ସେଥିପାଇଁ ଗ୍ରନ୍ଥ ଭାଗବତ ପ୍ରକଟ ହେଲେ, ଭାଗବତ କେହି ପ୍ରବଚନ ଦିଅନ୍ତିନି, ଭାଗବତ ଭକ୍ତ ଭାଗବତ ମାଧ୍ୟମରେ ପ୍ରକାଶିତ ହୁଅନ୍ତି, ଆମେ ଯାହା ପ୍ରବଚନ ଦଉଛେ ଆମ ଜ୍ଞାନ ହିସାବରେ ଆମେ କହିଦଉଛେ, କିନ୍ତୁ ଭାଗବତ ଯେତେବେଳେ ପ୍ରକାଶିତ ହେବେ ତାଙ୍କ ସ୍ୱରୂପ ଯେଉଁ ପ୍ରକାଶିତ ହେବ, କେମିତି ପ୍ରକାଶିତ ହେବେ, ଭକ୍ତ ଭାଗବତ ମାଧ୍ୟମରେ, ପରୀକ୍ଷିତଙ୍କର ଭାଗ୍ୟ ଏଇଟା ଥିଲା ବଡ଼, ସେ ଧରିଦେଲେ ସୁଖଦେବଙ୍କୁ, ଭଗବତୀ ଦୃଷ୍ଟିପଟେ ଚାଲି ଆସିଲା, ସେଥିପାଇଁ ସେ ପୁରା ସମସ୍ତଙ୍କ ଆଗରେ ମୁଁ ଯେତେବେଳେ ପଢେ ଦେଖେ କେତେ ସୁନ୍ଦର ଭାବରେ ସେ ବିନମ୍ର ଭାବରେ ସବୁ କହୁଛନ୍ତି, ଆପଣଙ୍କ ବିନା ଏ ସଂଶୟ କେହି ଦୂର କରିପାରିବେନି, ଏ ଯେମିତି ଏଇଠି ଏଇଠି ତ ଅଛି ବୋଧେ ପ୍ରଶ୍ନ, ଏଇଠି ଅଛି ତଦନ୍ୟ ନାହିଁ, ହଁ ଏଇଠି ଅଛି, ଏଇ ଆପ୍ତ କାମ ଯଦୁପତି କୃତବାନ ବି ଜଗୁପ୍ସିତ କିମ୍ ଅଭିପ୍ରାୟ ଏତଦ ସଂଶୟ ଛିନ୍ଦି ସୁବ୍ରତ, ହେ ସୁବ୍ରତ ଗୁରୁଦେବ ମୋ ସଂଶୟକୁ ଆପଣ ଛେଦନ କରନ୍ତୁ, ଏଠି ତଦନ୍ୟ ନାହିଁ, କିନ୍ତୁ ପ୍ରାୟ ଜାଗାରେ ତଦନ୍ୟ ତଦନ୍ୟ, ଆପଣଙ୍କ ବିନା କେହି ମୋ ସନ୍ଦେହ ଦୂର କରିପାରିବେ, ମାନେ ପୁରା ଭଗବତୀୟ ଦୃଷ୍ଟି କାହା ପ୍ରତି ଥିଲା, ସୁଖଦେବଙ୍କ ପ୍ରତି, ସେଥିପାଇଁ ଭକ୍ତ ଭାଗବତ ପ୍ରତି ଭଗବତୀ ଦୃଷ୍ଟି ଆସିବ, ଗ୍ରନ୍ଥ ଭାଗବତ ପ୍ରକଟ ହେବେ, ତା ପୂର୍ବରୁ କେବେ ହେବେନି, କେବେ ବି ହେବେନି, ସବୁ ସାଧାରଣତଃ ଲାଷ୍ଟ ଜିନିଷ ଏଇଟା, ଆଉ ଆମେ ଆମର ଗୁରୁ ପୂଜା ଗୁରୁବା ଉପାସନା ଯେ ଗୁରୁ ଆନୁଗତ୍ୟ ବର୍ତ୍ତମାନ କଣ ଆମର ଅଭିମାନରେ ଚାଲିଛି, ଏଇଟା ଗୋଟେ ଅଭିମାନ ନେଇ, ମୁଁ ବଡ ମୋର ଗୁରୁ ବଡ, ଆମେ ଏଇ ଯୋଉ ଅଭିମାନ ନେଇ ଚାଲିଛେ ନା, ଗୁରୁ ଗୁରୁ ଦର୍ଶନ ଗୁରୁ ଅନୁଭବ ହେଇନି, ଗୁରୁଦର୍ଶ କଥା କଣ, ଯାହାର ଗୁରୁ ଦର୍ଶନ ହବ ତାର ଲଘୁତା କେମିତି ରହିବ, ତାର ତୋର ଲଘୁତା ରହିବନି, ସେ ଗୁରୁ ଦର୍ଶନ ହେଲା ତାର ଲଘୁ କେମିତି ହବ, ଆଉ ଲଘୁତା ଥିଲା ବୋଲି ଗୁରୁ ଦର୍ଶନ କେବେ ହବନି, ଆଉ ଗୁରୁ ଦର୍ଶନ ପ୍ରାପ୍ତ ହେବାକୁ ହେଲେ ଗୁରୁଙ୍କର କୃପା ପ୍ରାପ୍ତ ହେଲେ ତା ଜୀବନରେ ଆଉ ଲଘୁତା ରହିବନି, ପରୀକ୍ଷିତଙ୍କ ସୁଖଦେବଙ୍କୁ ଅଟକେଇ ରଖିବାର ପରୀକ୍ଷିତଙ୍କର ଏଇ ଗୋଟେ ଏଇ ହେଲା ପ୍ରଥମ ଯାହା କୁହାଯାଏ ଅସ୍ତ୍ର, ସେ ସାଧୁମାନଙ୍କର କରୁଣାରୁ ଆଉ ଭଗବାନଙ୍କର କରୁଣାରୁ ସେ ଆଗେ ସୁଖଦେବଙ୍କୁ ଚିହ୍ନିଦେଲେ, ସୁଖଦେବଙ୍କୁ ଚିହ୍ନିଦେଲେ, ଏବଂ ସୁଖଦେବ ଏଭଳି ବକ୍ତା ଥିଲେ, ସୁଖଦେବ ଏଭଳି ବକ୍ତା ଥିଲେ, ସେ ଜାଣିଦେଲେ ଇଏ ହିଁ ହଉଛନ୍ତି କିଏ ପରୀକ୍ଷିତ ହଉଛନ୍ତି କିଏ, ଏହି ପ୍ରକୃତରେ ଶ୍ରୋତା, ସେଥିପାଇଁ ଆଗେ ତାଙ୍କ ପ୍ରଶ୍ନର ଉତ୍ତର ଭାଗବତରେ ହେଉଛି ସବୁଠୁ ବଡ ମହାନ ପ୍ରସଙ୍ଗ, ଦ୍ୱିତୀୟ ସ୍କନ୍ଦ ଆରମ୍ଭରେ ଆଗେ ପ୍ରଶଂସା କରିକି ପ୍ରବଚନ ଦେଇଛନ୍ତି କିଏ, ଦେଖ ସେ ଶୁକ ଉବାଚ ଦ୍ୱିତୀୟ ସ୍କନ୍ଦର ପ୍ରଥମ ଅଧ୍ୟାୟଟା ତମେ ଦେଖ କଣ କଣ କହିଛନ୍ତି, ଏତଦ ବରିହାନ ତେ ପ୍ରଶ୍ନ ଲୋକହିତମ କରମ ରୂପମ, ପୁରା ଗଦଗଦ ହେଇଗଲେ ତାଙ୍କ ପ୍ରଶ୍ନକୁ ଜାଣିଦେଲେ, ଇଏ ହଉଛନ୍ତି ପ୍ରକୃତ ଶ୍ରୋତା, ତୁମର ବହୁ ସୁନ୍ଦର ଲାଇଟ ଲୋକ ନୁହନ୍ତି, ଇଏ ସଂସାର ଲୋକ ନୁହନ୍ତି, ଏଭଳି ପ୍ରଶ୍ନ କରୁଛନ୍ତି ପୁରା ଜୀବନର ଶେଷ ମୁହୂର୍ତ୍ତରେ କଣ କରାଯିବ, କିଂ କର୍ତ୍ତବ୍ୟମ୍ କିଂ ଦ୍ରବ୍ୟମ୍ କିଂ ସ୍ମର୍ତ୍ତବ୍ୟମ୍ ପ୍ରଭୁ କିଂ କର୍ତ୍ତବ୍ୟମ୍, କଣ ସ୍ମରଣ କରିବା ଦରକାର, କଣ ଜପ କରିବା ଦରକାର, କି କଣ କୀର୍ତ୍ତନ କରିବା ଦରକାର, ବହୁତ ବଡ। ତାପରେ ତା ଆରମ୍ଭ କଲେ ଶୁକ୍ର ଅପଶ୍ୟତା କଥା ଶୁଣିବାର ଅଛି, ଅପଶ୍ୟତା ଆତ୍ମତତ୍ଵ ସେମାନେ ଜାଣନ୍ତିନି, ସେମାନେ ବହୁତ କଥା ସଂସାରୀ କଥା କହୁଛନ୍ତି। ଗୃହେଶୁ ଗୃହ ସେଠୁ ଆରମ୍ଭ ଏଇ ଏଇ ପ୍ରସଙ୍ଗ ଆଜି ପଡିଥିଲେ ଯେ ସୂକ୍ଷ୍ମ ଯେ ଭାଗବତର ଯୋଉ ଅନୁଭବ ନା ପ୍ରଭୁଙ୍କର କୃପା ଗୁରୁ ବୈଷ୍ଣବଙ୍କର କୃପା ତାଙ୍କର ଏ ସମ୍ପୂର୍ଣ୍ଣ ଅନୁଭବର କୃପାର ପଥ, ଏ ମୋର କୃପାର ପଥ, ଏଠି କିଛି ବୀରତ୍ୱର ନିଦର୍ଶନ ଏଠି କିଛି ନାହିଁ, ନିଜର ବୀରତ୍ୱ କିଛି କାର୍ଯ୍ୟ କରିବ, ନିଜର ବୀରତ୍ୱ କିଛି କାର୍ଯ୍ୟ କରିବ ନା, ନିଜର ବୁଦ୍ଧିମାନତା କିଛି କାର୍ଯ୍ୟ କରି ନା, ତାଙ୍କ କୃପା କରିବ ନା, ନିଜର ବୁଦ୍ଧିମାନତା କିଛି କାର୍ଯ୍ୟ କରି ନା, ତାଙ୍କ କୃପା। ସେଥିପାଇଁ ସେ ଲେଖିଲେ ନା ଭକ୍ତିମୟ ଠାକୁର କଣ ଲେଖିଲେ, କବେ ମୁଇଁ ବୈଷ୍ଣବ ଚିହ୍ନିବି ହରି ହରି, ଲେଖିଲେନି କବେ ମୁଇଁ ବୈଷ୍ଣବ ଚିହ୍ନିବି ହରି ହରି, କାରଣ ସେ ପଦ ବାହାର କର, କବେ ମୁଇଁ ବୈଷ୍ଣବ ଚିହ୍ନିବି ହରି ହରି। ଭଗବତୀ ଦୃଷ୍ଟିର ଏ ହେଉଛି ପ୍ରାର୍ଥନା, କବେ ମୁଇଁ ବୈଷ୍ଣବ ଚିହ୍ନିବି ହରି ହରି, ବୈଷ୍ଣବ ଚରଣ କଲ୍ୟାଣର ଖଣି ମାତିବ ହୃଦୟ ଧରି। ବୈଷ୍ଣବର ଚରଣ ହଉଛି କଲ୍ୟାଣର ଖଣି, ଆଉ ଆଉ କୋଉ କଲ୍ୟାଣ ଜଗତରେ ଅଛି ତାଙ୍କରି ଚରଣରେ, ମାତିବ ହୃଦୟ ଧରି। ବୈଷ୍ଣବ ଠାକୁର ଅପ୍ରାକୃତ ସଦା ନିର୍ଦ୍ଦୋଷ ଆନନ୍ଦମୟ, କୃଷ୍ଣ ନାମେ ପ୍ରୀତି ଜଡ଼େ ଉଦାସୀନ ଜୀବେତି ଦୟାଦ ହୟ। ପୁରା ଭଗବାନ ବୈଷ୍ଣବ ଠାକୁର ଅପ୍ରାକୃତ ସଦା ନିର୍ଦ୍ଦୋଷ ଆନନ୍ଦମୟ, ଆମର କଣ ଏଇଟା ଭଗବତୀ ଦୃଷ୍ଟି ଆମର ଆଇଲେଣି, ଆଜି ଯେ 5 ବର୍ଷ 2 ବର୍ଷ ଇସ୍କନ ରହୁଛନ୍ତି, ସିଏ କୋଉଠି କଣ ଶୁଣି ଦଉଛନ୍ତି, ସିଏ ପ୍ରଭୁପାଦ କହୁଛନ୍ତି, ପ୍ରଭୁପାଦ ଏଟା କହିନାହାନ୍ତି, ଏଟା କହିଛନ୍ତି ପ୍ରଭୁପାଦଙ୍କ ଜିନିଷ ସେ କହିଦେଉଛନ୍ତି, କିଛି ବି ଜାଣନ୍ତିନି ଭକ୍ତି ଉପରେ। କାଲିକାର ପିଲାମାନେ ସେମାନେ ଭକ୍ତି ଯୋଗରେ ପଶିକି କୋଉଠି ଗୋଟେ ପାଠଶାଠ ପଢୁଛନ୍ତି, ସେମାନେ ଗୋଟେ କମେଣ୍ଟ ଦେଉଛନ୍ତି ଆଚାର୍ଯ୍ୟମାନଙ୍କ ଉପରେ, କାରଣ ଏଟା ଅନୁଭବର କଥା ନା, ସେ ତାଙ୍କ ବୁଦ୍ଧି ବୁଦ୍ଧିରା ଖର୍ଚ୍ଚ କରିକି ଗୋଟେ ପଢିପାଠ ଦେଇକି ପଟକିନ ଗୋଟେ ଷ୍ଟେଟମେଣ୍ଟ ଦେଉଛନ୍ତି ଆଚାର୍ଯ୍ୟଙ୍କ ଉପରେ, ଏସବୁ ଏସେ ରାସ୍ତା ନୁହେଁ, ଏଟା ଅନୁଭବର ଜିନିଷ। ବୈଷ୍ଣବ ଠାକୁର ଅପ୍ରାକୃତ ସଦା ଏଟା ଭଗବତୀ ବୁଦ୍ଧି, ଏ ସେ କହୁଛନ୍ତି ନିର୍ଦ୍ଦୋଷ ଆନନ୍ଦ, କୌଣସି ଦୋଷ ନାହିଁ, କୌଣସି ଦୋଷ ନାହିଁ, କୌଣସି ଗୋଟେ ପରସେଣ୍ଟେଜ ମାଇନସ ପରସେଣ୍ଟର ଦୋଷ ବି ତ ଦେଖିପାରିବେ ଆଚାର୍ଯ୍ୟଙ୍କ ପାଖରେ, ଆନନ୍ଦମୟ ସବୁବେଳେ ଆନନ୍ଦରେ ସେ ରୁହନ୍ତି। ଆଉ କୃଷ୍ଣ ନାମ ପ୍ରୀତି ଜଡ଼େ ଉଦାସ, ଜଡ଼ ବସ୍ତୁରେ ସେ ଉଦାସୀନ, କୃଷ୍ଣ ନାମରେ ସେ ପ୍ରୀତି, ଜୀବେତେ ଦୟାବିତ ହଏ। ଅଭିମାନହୀନ ଭଜନ ପ୍ରବୀଣ ବିଷୟତେ ଅନାସକ୍ତ, ଅନ୍ତର ବାହିରେ ନିଷ୍କପଟ ସଦା ନିତ୍ୟ ଲୀଳା ଅନୁରକ୍ତ। ଏସବୁ ଭଗବତୀ ବୈଷ୍ଣବର କଣ କଣ ଗୁଣ ସବୁ କହିଥିଲେ, ଅଭିମାନହୀନ ଭଜନ ପ୍ରବୀଣ, ତାଙ୍କ ଭିତରେ ଅଭିମାନ ନାହିଁ, ବୈଷ୍ଣବ ହୃଦୟରେ ଅଭିମାନ ନଥାଏ, ଅଭିମାନ ରହିଲେ ସିଏ ଭଗବାନ ସାଧନ ଭୋଜନ ଫଳ କଣ ରହିବ, ଅଭିମାନ ତ ସବୁ ଖାଇଦେବ। ସେ କୃଷ୍ଣ ଦାସ ଅଭିମାନ, ଭଜନରେ ପ୍ରବୀଣ ବିଷୟରେ ଅନାସକ୍ତ, ଅନ୍ତର ବାହିରେ ନିଷ୍କପଟ ସଦା ନିତ୍ୟ ଲୀଳା ଅନୁରକ୍ତ। ଅନ୍ତର ବାହିରେ ତାର ସମାନ, ଆଉ ସବୁବେଳେ ନିତ୍ୟ ଲୀଳା ଭଗବାନଙ୍କର କୃଷ୍ଣ ଲୀଳା ପ୍ରତି ସେ ଅନୁରକ୍ତ। କନିଷ୍ଠ ମଧ୍ୟମ ଉତ୍ତମ ପ୍ରଭେଦ ବୈଷ୍ଣବ ତ୍ରିବିଧ ଗଣୀ, ବୈଷ୍ଣବ କନିଷ୍ଠ ଆଦର ମଧ୍ୟମେ ପ୍ରଣତି ଉତ୍ତମେ ଶୁଶ୍ରୂଷା ଶୁଣୀ, କନିଷ୍ଠକୁ ପ୍ରଣାମ କରିବି ମଧ୍ୟମକୁ, କନିଷ୍ଠକୁ ଆଦର କରିବି ମଧ୍ୟମକୁ ପ୍ରଣାମ କରିବି ଉତ୍ତମକୁ ଶୁଶ୍ରୂଷା କରିବି, କେତେବେଳେ ମୁଁ ବୈଷ୍ଣବମାନଙ୍କୁ ଚିହ୍ନିବି ତାଙ୍କର ଜେଜନ ବୈଷ୍ଣବ ଚିହ୍ନିଆଲୟ ଆଦର କରିବ ଯେବେ ବୈଷ୍ଣବର କୃପା ଯାବେ ସର୍ବସିଦ୍ଧି ଅବଶ୍ୟ ପାଇବେ ତୁମେ। ବୈଷ୍ଣବଙ୍କୁ ଚିହ୍ନି ପାରିଲେ ସେ କହିଲେ କୃପା ପାଇବେ ତୁମେ, ସେଥିପାଇଁ ସେ ଲେଖିଲେ ପ୍ରଥମେ କବେ ମୁଇଁ ବୈଷ୍ଣବ ଚିହ୍ନିବି ହରି ହରି, ବୈଷ୍ଣବଙ୍କୁ ଚିହ୍ନିବା ପରୀକ୍ଷିତଙ୍କ କଥା ପ୍ରଥମେ ପରୀକ୍ଷିତ ଚିହ୍ନି ଦେଲେ ସୁଖଦେବକୁ, ଭଗବତୀ ଦୃଷ୍ଟି ଆସିଲା। ବୈଷ୍ଣବ ଚରିତ ନିର୍ଦ୍ଦୋଷ ବୈଷ୍ଣବ ଚରିତ ସର୍ବଦା ପବିତ୍ର, ଯେଇ ନିନ୍ଦା ହିଂସା କରି ଭକତି ବିନୋଦ ନାସମ୍ଭାସେ ତାର ଥାକେ ମୌନ, ଥାକେ ସଦା ମୌନ ଧରି। ବୈଷ୍ଣବଙ୍କ ଚରିତ ସବୁବେଳେ ପବିତ୍ର, ଯଦି କେହି ବି ବୈଷ୍ଣବଙ୍କୁ ନିନ୍ଦା କରୁଛି ମୁଁ ମୌନ ହେଇକି ରହିବି, ସେ ଲୋକ ସାଙ୍ଗ କୋଉ ସମ୍ପର୍କ ରଖିବି। ସେଥିପାଇଁ ଏ ଯେ ଭଗବତୀ ଦୃଷ୍ଟି ଏ ଅନୁଭବର ଜିନିଷ, ଆଉ ଭାଗବତ ହୁଅନ୍ତୁ, ନାମ ହୁଅନ୍ତୁ, ତୁଳସୀ ହୁଅନ୍ତୁ, ଯେତେ ଭଗବାନଙ୍କର ତଦୀୟ ବସ୍ତୁ ରହିଲେ ଏସବୁ ସ୍ୱାନୁଭବର ଜିନିଷ। ତେଣୁ ଏ ଯୁକ୍ତିର ଜିନିଷ ନୁହେଁ। ଯେମିତି ଏଇ ପ୍ରସଙ୍ଗ ପଡ଼ିଛି ଯୁକ୍ତିରେ, ଜଣେ ଯୁକ୍ତି କରିବ, ଯୁକ୍ତିର ଜିନିଷ ଏଇଟା ନୁହେଁ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବୁଝେଇଲେ, ଗତକାଲି ଶୁଣୁଥିଲେ ଆମେ, ଈଶ୍ୱରାଣାମ ବଚନ ସତ୍ୟମ ତଥୈବ ଆଚରିତମ ଗୋଚିମ ତେଷା ଯେସୁ ବଚନ ଯୁକ୍ତମ ବୁଦ୍ଧିମାନ ସ୍ତମ ସମାଚାର। ବୁଦ୍ଧିମାନ, ଏଠି ବି ସେ ବୁଦ୍ଧିମାନ କଥା, ବୁଦ୍ଧିମାନ ଆଚରଣ କରିବେ ଈଶ୍ୱରଙ୍କର ବଚନ ଆଉ ତାଙ୍କ ଆଚରଣ, ଦୁଇଟାଙ୍କୁ ଧରିବ ତୁମେ। ଯେଉଁଠି ବଚନ କହିଛନ୍ତି ଆଉ ତଦ୍ରୁପ ଆଚରଣ କରିଛନ୍ତି, ତୁମେ ସେଇଟାକୁ ଆଚରଣ କରିବ। ଯେଉଁଟା ଆଚରଣ କରିଛନ୍ତି ବଚନ କହିନାହାନ୍ତି, ସେଟା ତୁମେ କରିବନି, ସେଟା ତୁମେ କରିବନି। ମଣିଷର ଓଲଟା, ମଣିଷ କଣ କହେ, କହିଦିଏ ଆଚରଣ କରେ ନା, ନାଇଁ ଭଗବାନ ସେମିତି କରିନାହାନ୍ତି, ଭଗବାନ କେବେ କହିନାହାନ୍ତି। ଭଗବାନ ତାଙ୍କର ଆଚରଣ ଆଉ ବଚନ ଦିଟାଙ୍କ ସତ୍ୟ, ଆଚରଣଟା ବି ସତ୍ୟ ବଚନଟା ବି ସତ୍ୟ। ବୁଦ୍ଧିମାନ ସ୍ତମ ସମାଚାର, ଯେମିତି ପରୀକ୍ଷିତ କଥା ପଡ଼ିଥିଲା, ଅର୍ଜୁନ ବି ସେମିତି ବୁଦ୍ଧିମାନ ନା, ଅର୍ଜୁନ ସୂକ୍ଷ୍ମ ବୁଦ୍ଧି ପାଇଥିଲେ, କୃପା ପାଇଥିଲେ, ଧରିଦେଲେ ଚକ୍ରବାଦ ଟୀକା ଲେଖିଲେ, ଅଶ୍ୱଥାମକୁ ବଦ୍ଧ କଲା ଭଳିଆ କହିଲେ ନା, ଏଇ ଆତ୍ମାଇ ତାକୁ ବଦ୍ଧ କର, ବଦ୍ଧ କଲେନି କାହିଁକି ନା, ସେ ଦେଖିଲେ କୃଷ୍ଣ ତ ଏଭଳି ଆଚରଣ କେବେ କରିନାହାନ୍ତି, ବଚନ ଏବେ କହୁଛନ୍ତି, ସେ ଆଚରଣ ଦେଖିଲେ, ଆଚରଣ ଦେଖିଲେ। ସେଥିପାଇଁ ସେ କହିଲେ ଈଶ୍ୱର ସେ ବଚ ସତ୍ୟମ ତଦପି ଆଚରଣ, ମୁଁ କହୁଛି ଆଚରଣ ମଧ୍ୟ ସତ୍ୟ, ଯେ ଯେଉଁ ଅତିମର୍ତ୍ତି ଆଚରଣ କରିଛନ୍ତି ଭଗବାନ ସେଠି କେବେ ଉପଦେଶ ଦେଇନାହାନ୍ତି ଯେ ତୁମେ ଏମିତି ରାସଲୀଳା କର, ଭଗବାନ କେବେ କହିଛନ୍ତି ତାଙ୍କ ଆଚରଣ, ସେଥିପାଇଁ ଆମକୁ ଗୋଟେ ଗାଇଡ଼ଲାଇନ୍ ଦିଆଗଲା, ଭଗବାନଙ୍କର ବଚନ ସହିତ, ବଚନ ସତ୍ୟ ଆଚରଣ ସତ୍ୟ, ଯେଉଁଟା ବଚନ ଆଉ ଆଚରଣ ଅବିରୁଦ୍ଧ, ବିରୁଦ୍ଧତା ନାହିଁ ସେଠି ତୁମେ କର, ଯେଉଁଠି ଆଚରଣର ବିରୁଦ୍ଧତା ରହିଛି ବଚନର ଆଚରଣ ସେଟା ତୁମେ କରନି। ଏଠି ବଚନ ଆଉ ଆଚରଣର ବିରୁଦ୍ଧତା ରହିଲା କେଉଁଠି, ଅର୍ଜୁନ କହୁଛନ୍ତି ତୁମେ ଆତଦାୟୀ ବିନାଶ କର, କିନ୍ତୁ ବ୍ରାହ୍ମଣ ଆତଦାୟୀ ହେଇଥିଲେ କେମିତି ବିନାଶ ହବ, ଭଗବାନ ଦିଟା କଥା କହୁଛନ୍ତି ନା, ବଡ଼ ଅଡ଼ୁଆ ଜିନିଷ, ବ୍ରାହ୍ମଣକୁ ହତ୍ୟା ହଉଛି, ବ୍ରାହ୍ମଣକୁ ହତ୍ୟା କରିବା ଉଚିତ କି, କେବେ ବ୍ରାହ୍ମଣକୁ ମାରିପାରିବନି, କାହା କାହାକୁ ବଧ କରିବନି, ପ୍ରଥମ ସ୍କନ୍ଧରେ କୁହାଗଲାନି, ଶ୍ଳୋକରେ କୁହାଗଲା ନା, ବାଲ ସ୍ତ୍ରୀ ତା ଆରମ୍ଭଟା କଣ, ବାଲ ସ୍ତ୍ରୀ ବୃଦ୍ଧ ଏମାନଙ୍କୁ କେବେ ବଧ ହେଇପାରିବେନି, ବ୍ରାହ୍ମଣ ଦାବିଦାର ଅଛନ୍ତି, ତେଣୁ ଏମାନଙ୍କ ଭିତରେ ବଧ ହେଇପାରିବେନି, ବ୍ରାହ୍ମଣକୁ ବ୍ରାହ୍ମଣ ଏମାନେ କେବେ, ବ୍ରାହ୍ମଣ କେବେ ବଧଯୋଗ୍ୟ ନୁହନ୍ତି, ଆଉ ଆତତାୟୀ ହଉଛନ୍ତି ବ୍ରହ୍ମ, ଆତତାୟୀ ହଉଛନ୍ତି ବଧଯୋଗ୍ୟ, କିନ୍ତୁ ଭଗବାନ ତ କୋଉଠି କହିନାହାନ୍ତି ଯେ ବ୍ରାହ୍ମଣ ଯଦି ଆତତାୟୀ ହୁଏ ତା ପାଇଁ କଣ ଫଳ, ଭଗବାନ ଛାଡ଼ିଦେଲେ ଅର୍ଜୁନ ଉପରେ, ଅର୍ଜୁନ ବୁଦ୍ଧିମାନ ଥିଲେ ଧରିଦେଲେ, ଭଗବାନ ମୁଁ ଶୁଣିଛି ଜାଣିଛି ଆତତାୟୀକୁ ବଧ କରିବା ଦରକାର, ଆଉ ବ୍ରାହ୍ମଣ କେବେ, ଭଗବାନ ଏଇଟା ନିଜ ମୁଖରେ କହିଲେ, ବ୍ରାହ୍ମଣ ବଧ ହବା ଉଚିତ ନୁହେଁ, ଆତତାୟୀ ବଧ ହବା ଉଚିତ, କିନ୍ତୁ ଭଗବାନ କହିଲେନି ଯେ ବ୍ରାହ୍ମଣ ଯଦି ଆତତାୟୀ ହୁଏ ତା ପାଇଁ କଣ କରାଯିବ, ଅସତମା କଣ ଥିଲେ, ବ୍ରାହ୍ମଣ ଥିଲେ ଆଉ ଆତତାୟୀ ଥିଲେ, ତା ପାଇଁ କଣ ଉପାୟ, ଭଗବାନ କଣ କହିଛନ୍ତି କି, କିନ୍ତୁ ଅର୍ଜୁନ କେମିତି ଧରିଲେ ମୋତେ କୁହ, ଅର୍ଜୁନ ଆଚରଣ ଦେଖିଲେ, ନାଇଁ ଭଗବାନ କେବେ ବ୍ରାହ୍ମଣଙ୍କୁ ଏମିତି କହିନାହାନ୍ତି। ଏସବୁ ବୁଦ୍ଧିମାନ ଯୋଉ ହେଲା, ଏଇ ଏଇ ଅନୁଭବ ସ୍ୱାନୁଭବ ହେଲା ପ୍ରମାଣ, ସେ ଭଗବାନଙ୍କ କଥାକୁ ମାନିଲେନି, ସେ ଆଚରଣ ଜାଣିଛନ୍ତି ବ୍ରାହ୍ମଣ ମାନ କେମିତି ଭକ୍ତି କରନ୍ତି, ଭଗବାନଙ୍କ କୃପା ସେ ଜାଣିଦେଲେ, ତେଣୁ କେହି ଭଗବାନଙ୍କର ଏଭଳି ରାସଲୀଳା ଆଦି ଶ୍ରବଣ କରି ବା ପାଠ କରି କେହି ଚିନ୍ତା କେହି ଇଚ୍ଛା କରିବା ଉଚିତ, ମୁଁ ବି ଏମିତି କରିବି ନାହିଁ, ବୁଦ୍ଧିମାନ ସ୍ତମ ଆଚରଣ, କାରଣ ତାଙ୍କ ବଚନ ଆଉ ଆଚରଣ ଦେଖିବାକୁ ପଡିବ। କୁଶଳାଚରିତ ନେ ସାମିହ ସ୍ୱାର୍ଥନ ବିଦ୍ୟତେ ବିପର୍ଯ୍ୟୟବାନାର୍ଥମ ନିରହଂକାରିଣାମ ପ୍ରଭୁ, ପ୍ରଭୁ ଅହଂକାର ରହିତ ସର୍ବସମର୍ଥବାନ ପୁରୁଷମାନଙ୍କ ପୁରୁଷମାନଙ୍କ ନିକଟରେ ଲୋକ ସଂଗ୍ରହାର୍ଥ ଯେ ଧର୍ମାନୁଷ୍ଠାନ, ତଦ୍ୱାରା ଇହ ଲୋକରେ କୌଣସି ସ୍ୱାର୍ଥ ନାହିଁ ଏବଂ ଧର୍ମ ବିପର୍ଯ୍ୟୟ ଅର୍ଥାତ୍ ଧର୍ମ ମର୍ଯ୍ୟାଦା ଲଙ୍ଘନ ମଧ୍ୟ କୌଣସି ପ୍ରକାର ଅନର୍ଥ ଉତ୍ପନ୍ନ ହୁଏ ନା। ସୁଖଦେବ ସିଦ୍ଧାନ୍ତ ଦେଲେ ଲାଷ୍ଟ, ତାଙ୍କର ମତ ଏଟା କହୁଛନ୍ତି, ତାର ଆହୁରି ଅଛି, କୁଶଳା ଚରିତ ନ ଏ ତ ମିହ ସ୍ୱାର୍ଥ ନ ବିଦ୍ୟତେ, ମଣିଷ ଅଧର୍ମ କେତେବେଳେ କରେ, ଯେତେବେଳେ ନିଜର ସ୍ୱାର୍ଥ ସ୍ୱାର୍ଥ ସ୍ୱାର୍ଥର ରଞ୍ଜିତ ହୃଦୟ ହେଇଗଲା, ତୁମେ ଭୁଲ କରିବ ଆଉ, ସ୍ୱାର୍ଥ ରହିଲା, କହିଲେ ଭଗବାନଙ୍କର କୌଣସି ସ୍ୱାର୍ଥ ନାହିଁ, ଆଉ ଭଗବାନ ଯୋଉ କାର୍ଯ୍ୟ କରନ୍ତି କାରଣ ଜଣାପଡୁଛି କଣ ରାସଲୀଳାରେ କଣ ଭଗବାନଙ୍କ ଯେଉଁ ସ୍ୱାର୍ଥ ଭଗବାନ ଭୋଗ କରିବା ପାଇଁ ଚାହୁଁଛନ୍ତି କାରଣ ଗୋଟେ ଲୋକ କାଳେ କହିବ ନା ନାଇଁ ଭଗବାନ ସ୍ୱାର୍ଥ ନାହିଁ ଭଗବାନଙ୍କର କିଛି ଆଉ ଦ୍ୱିତୀୟରେ ଯେକୌଣସି ଧର୍ମାନୁଷ୍ଠାନ ସେ କରନ୍ତି ଯେକୌଣସି କାର୍ଯ୍ୟ ସେ କରନ୍ତି କେଉଁଥିପାଇଁ କରନ୍ତି ସେ କହୁଛନ୍ତି ଲୋକ ସଂଗ୍ରହ ଲୋକମାନଙ୍କର କେମିତି ମଙ୍ଗଳ ହବ ଲୋକମାନେ କିଭଳି ଆଚରଣ ଶିକ୍ଷା କରିବେ ଭଗବାନ ଏଥିପାଇଁ କରିଛନ୍ତି ଧର୍ମ ବିପର୍ଯ୍ୟୟ ବା ଧର୍ମ ମର୍ଯ୍ୟାଦା ଲଙ୍ଘନ କେବେ ବି କୌଣସି ପ୍ରକାର ସମର୍ଥ ଭଗବାନ ନୁହଁ ଭଗବାନ କେବେ ବି ଧର୍ମ ମର୍ଯ୍ୟାଦାକୁ ଲଙ୍ଘନ କରିନାହାନ୍ତି କେବେ ବି ଲଙ୍ଘନ କରିନାହାନ୍ତି ଯେଉଁଠି ଲଙ୍ଘନ ଲାଗୁଛି ଯେମିତି ରାମଲୀଳାରେ ଧର୍ମ ଲଙ୍ଘନ କୋଉଟା ଲାଗୁଛି ନା ସୀତାଙ୍କୁ ଛାଡିବା ତ ସେ ତ ତାଙ୍କ ଘର କଥା ବାଳି ସେଟା ଧର୍ମ ମର୍ଯ୍ୟାଦା ଲଙ୍ଘନ ସମସ୍ତେ ସେଟାକୁ ଧରନ୍ତି ଏ ଧର୍ମ ମର୍ଯ୍ୟାଦା ଲଙ୍ଘନ ନାହିଁ ଭଗବାନ ଯୁକ୍ତିରେ ପରାସ୍ତ କରିଦେବେ ବାଳିକୁ ସେନେ ବାଳି ଶେଷରେ ଜାଣିପାରିଲେ ସେ ତ କହିଲେ ରାବଣ ଭଳିଆ ବାଳି ବି କହିଛନ୍ତି ମାନସରେ ଏଟା ଅଛି ଏଥିରେ ନାହିଁ କି ଅଛି ଦ୍ୱନ୍ଦ୍ୱ ଯୁଦ୍ଧ ସମାଗତ ମୁଁ ଆଜ୍ଞା ଜାଣିପାରିଲି ମୋ ତାରା ଯେତେବେଳେ ମତେ ବାରଣ କଲା କିଏ ବାର୍ଯ୍ୟମାନ ପି ତାରା ତାରା କହୁଛି କିଏ ସତୀ ନା ଆସି ଜାଣିଛି ସବୁ ଆଉ ସତୀ ନାରୀ ରାବଣର ପତ୍ନୀ କଣ ନା ମନ୍ଦୋଦରୀ ମନ୍ଦୋଦରୀ ତାରା ସେ ସତୀ ନା ଆଉ ଯୁଆଡେ ଯାଆନ୍ତି ଆଙ୍କ କଥା ମାନନ୍ତି ସବୁବେଳେ ସ୍ତ୍ରୀ କଥା ମାନିକି ଯାଆନ୍ତି ଗୋଟେ ନାରୀ ଜଣେ ଶିକ୍ଷା କରିବା ଦରକାର ସେ ଗୋଟେ ସାଧାରଣ ପୁରୁଷ ପାଖରେ ଚଳିପାରୁନି ମାନେ ସାଧାରଣ ସେ ଚିନ୍ତା କରିବା ଦରକାର ମନ୍ଦୋଦରୀ ଭଳିଆ ନାରୀ ସେ ରାବଣ ପାଖରେ କେମିତି ଚଳୁଥିଲେ ତୁମେ କହୁଛ ମୁଁ ଏ ଫଳ ଭଳିଆ ବୁଝୁଛ ନା ନାହିଁ ମୋ ସ୍ୱାମୀଟା ଏମିତି ମୁଁ ଚଳିପାରିବିନି ଏହା ଏମିତି କଥା କହୁଛି ଏହା କରୁଛି ତାହା କରୁଛି ନା କଣ ଆଉ ମନ୍ଦୋଦରୀ କେମିତି ଚଳୁଥିଲା ରାବଣ ପାଖରେ କୁହ ହଁ ଆଡଜଷ୍ଟ କରି ଚଳୁଥିଲା ଇଏ ଆଡଜଷ୍ଟ କାମ କଣ ସିଏ ଯଦି ଆଡଜଷ୍ଟ କରିପାରୁଥିଲା ଅସୁର ପାଖରେ ରହିକି ଆଡଜଷ୍ଟ କରିପାରୁଥିଲା ତୁମେ ତ ଅସୁର ପାଖରେ ରହୁନା ନା ନା ମଣିଷଟା ପାଖରେ ରହୁଛୁ ପୁଣି ଦଶ ମୁଣ୍ଡିଆ ରାବଣ ସିଏ ପୁଣି ସବୁବେଳେ ମୁଖରୁ ସବୁବେଳେ ତାର କଣ ଦୁର୍ଗନ୍ଧ ସବୁବେଳେ ମଦ୍ୟପ ଗନ୍ଧ ତା ପାଖରେ ସେ ରହୁଥିଲା ମନ୍ଦୋଦରୀ ପୁଣି ତେ ସଂସାର ସବୁଠୁ ସତୀ ନାରୀ ବହୁତ ନୀତିବତୀ ସବୁ ତତ୍ତ୍ୱ ଜାଣିଥିଲେ ଆଉ ଇଏ ତାରା ବାଳିର ପତ୍ନୀ ତାରା ନୁହନ୍ତି ତାହେଲେ ତାରା ସେ ତାରା ମନା କଲା ଯାଆନ୍ତୁନି ଆଜ୍ଞା ରାମ ସିଏ ତାରା ଜାଣିପାରିଲେଣି ଭଗବାନ ବୋଲି ଇଏ ଜାଣିପାରୁନି ଆଉ ବାଳିକି ବୋଧ କରି ଏଇଟା ଗୋଟେ ଧର୍ମ ମର୍ଯ୍ୟାଦା ଭଳିଆ ଲାଗୁଛି ନା କିନ୍ତୁ ନାହିଁ ଧର୍ମ ମର୍ଯ୍ୟାଦା ହିଁ ନାହିଁ ରାମ ତ ପ୍ରମାଣ ଦେଇଦେଲେ ଗୋଟେ ଗୋଟେ ବାଳିର ସବୁ ଉତ୍ତର ଦେଇଦେଲେ କିନ୍ତୁ ବାଳି ସେସବୁ କହିଲେ ପ୍ରଭୁ ମୁଁ ଜାଣିକି ଆସିଛି ନା ଆଉ ମୋର ଖାଲି ମରିବା ପାଇଁ ଆସିଛି ରାବଣ ଯେମିତି କହିଲେ ନା ମୋର ଆଜ୍ଞା କେବେ ଉଦ୍ଧାର ହେଇପାରିବେନି ତାମସ ଦେହ ନା ଭଜନ ନା ହୋଇ ଆପଣଙ୍କ ଚରଣ କମଳ ସରୋଜ କମଳରେ ମୋର ମତି ବି ନାହିଁ ଆଉ ଏଇ ତାମସ ଦେହରେ ଭଜନ ବି ହବନି ଆଉ ପାପ ତ ଜୀବନ ସାରା କରିସାରିଲେଣି ଏଇଟା ଗୋଟେ ଚାନ୍ସ ମିଳିଛି ଆପଣଙ୍କ ହାତରେ ମଲେ ମୋର ଉଦ୍ଧାର ହବ ସେ ରାବଣ ଜାଣିକି ଯେମିତି ଆସିଥିଲା ସେଟା ତ ମାନସରେ ଅଛି କିନ୍ତୁ ମୁଁ ଏଇଟା ଡାଇରେକ୍ଟ ପଢିଛି ବାଲ୍ମୀକି ରାମାୟଣ ବାର୍ଯ୍ୟମାନ ଶବ୍ଦ ଲାଗିଛି ମତେ ମନା କରୁଛି ତାର ତୁମେ ଯାଉନି ଦ୍ୱନ୍ଦ୍ୱ ଯୁଦ୍ଧ ମୋ ପାଗତ ମୁଁ ଜାଣିକି ବାଳି ସାଙ୍ଗକୁ ପଳେଇଲି ଯୁଦ୍ଧ ଏ କଣ ସୁଗ୍ରୀବ ସାଙ୍ଗରେ ଯୁଦ୍ଧ କରିବା ପାଇଁ କାହିଁକି ମୁଁ ଜାଣିଛି ଆପଣଙ୍କ ହାତରେ ମରିବି ଭଗବାନ କହିଲେ ଯଦି ମରିବାର ଥିଲା ତୁ ଏତେ ଗାଳି ଗୁଲଜ ଦେଲୁ ଏତେ ମତେ ଅଧର୍ମ ବୋଲି କହିଲୁ କହିଲେ ଆଜ୍ଞା ମୂଳ ରାମାୟଣରେ ଅଛନ୍ତି ମୁଁ ଯୋଉ ଏତେ ମତେ ଏତେ ପୀଡ଼ା ହେଲା ଆପଣ ଯୋଉ ସ୍ୱର ମାରିଛନ୍ତି ନା ମୁଁ ପୀଡ଼ାରେ ଆପଣଙ୍କୁ ଗାଳି ଦେଇଦେଇଛି କିନ୍ତୁ ପ୍ରକୃତରେ ମୁଁ ମରିବା ପାଇଁ ଆସିଥିଲି ମୁଁ ଜାଣିଛି ମୁଁ ଯୋଉ ପାପ କରିଛି ତା ପାଇଁ ମୋର ଉଦ୍ଧାର କିଛି ନାହିଁ କାରଣ ତାରା ଯେତେବେଳେ ମତେ କହିଦେଲ ତୁମେ ଭଗବାନ ବୋଲି ମୁଁ ସେଇଠୁ ଜାଣିଲି ଯେ ମୋତେ ତୋର ଚାନ୍ସ ଅଛି ବର୍ତ୍ତମାନ ମୁଁ ଯିବି ନିଶ୍ଚିତ ତାରା ସବୁ କହୁଛନ୍ତି ନା ମୋତେ ତାଙ୍କର ଅଙ୍ଗ କେମିତି ଫରକୁଛି ସବୁ ସତୀନାରୀ ନା ସବୁ ଜାଣିପାରିବେ ଏଇ କଣ ଗଧ ବୁଦ୍ଧିଆ ହେଇଛନ୍ତି ନା କଣ ସତୀନାରୀ ଆଉ ତାଙ୍କର ପରମାତ୍ମାଙ୍କ ସହିତ ସମ୍ପର୍କ ରହିଛି ଭଗବାନ ସବୁ ଜଣେଇଦେବେ ତାଙ୍କ କହୁଛନ୍ତି ନାଇଁ ନାଇଁ ସ୍ୱାମୀ ଜାଣନି ମୋର ଅଙ୍ଗ ଏମିତି ହଉଛି ଏହା ହଉଛି ତାହା ହଉଛି ସେ ନିଶ୍ଚିତ ଭଗବାନ ମୁଁ ଶୁଣିଛି ମାନିଲେ ଆସିଲେ କାରଣ ସେ ଜାଣିଛନ୍ତି ମୋତେ ତାଙ୍କୁ ଆନନ୍ଦ ଲାଗିଲା ଯେ ମରିବାର ଏଇଟା ଗୋଟେ ଚାନ୍ସ ମିଳିଛି ମୋତେ ଶୁଦ୍ଧ ହେଇଯିବି ଭଗବାନ ପଚାରେ ତୁ ଏତେ ଗାଳି ଗୁଲଜ କରୁ ମୋତେ ଅଧାର ବୋଲି କହିଲୁ ଏତେ କହିଲେ ପ୍ରଭୁ ମୋତେ ଏଥିରୁ କ୍ଷମା କରିବେ ବାଳି ଶେଷକୁ ଏତିକି କହିଗଲେ ମୋତେ କ୍ଷମା କରିବେ ମୁଁ ଆପଣଙ୍କୁ ବହୁତ କଷ୍ଟ ଦେଇଛି କଠୋର ଶବ୍ଦ କହିଛି ନା କାହିଁକି ନା ମୋତେ ଏତେ ପୀଡ଼ା ହଉଥିଲା ମୁଁ ପୀଡ଼ାରେ ଏଇଟା କହିଦେଇଛି ଭଗବାନ ଦର୍ଶନ କରି ଚାଲିଗଲେ ନା ଆଉ ଧର୍ମର୍ଯ୍ୟାଦା ଲଙ୍ଘନ କଣ ଲୋକ ଲୌକିକ ଧର୍ମରେ ଯିଏ ଶୁଣିଦ ନାଇଁ ଭଗବାନ କେବେ ଏଇଟା କରିବେନି ଏଠି ସେଥିପାଇଁ ସେ କହୁଛନ୍ତି କୌଣସି ଆଚରଣ ତାଙ୍କର ଧର୍ମ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବ ନାହିଁ ସେ ପରୀକ୍ଷିତ କହିଲେ ଏସବୁ ଲୋକ ସଂଗ୍ରହ ପାଇଁ ଆଉ ଆଉ ଯାହାର ହେଲା ତତ୍ତ୍ୱ ଅର୍ଥ କାଲିକି ଆମେ ଶୁଣିବା। ହରେ କୃଷ୍ଣ ହରେ କୃଷ୍ଣ ଜୟ ଗ୍ରନ୍ଥ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିଦାୟ ଗୌର ପ୍ରମାଣ।